नमो भगवते वासुदेवाय। श्रीमद् भगवत गीता द्वितीय अध्याय सांख्य योग मैंने श्रवण करुले भगवान श्रीकृष्ण कि भली ज्ञान जुगर उपसंहार करी निर्विकार चित्तरे कर्म प्रति आसक्ति न होई कर्म करिया पे भगवान प्रेरणा दौंती धर्म आचरण कराए वर्णाश्रम धर्म आचरण करने प्रेरणा दे बुद्धि जुगे बा निष्काम कर्म जुगे प्रवेश करी जो निष्काम कर्म जुग जहाँ आरंभ हुए जो साक्षात भक्ति जो रही श्रवण कीर्तन साक्षात भक्ति डायरेक्ट जो डिवोशन कह जाए जड़े साक्षात भाव केवल श्रवण कीर्तन कर कृष्ण भक्ति कहले सर्वकर्म कृत है। कृष्ण भक्ति कहले आमको अलग किसी करने को आवश्यक ना जे श्रवण कीर्तन साक्षात भक्ति या सीधा आचरण कर सर्वदा श्रवण करवा सर्वदा कीर्तन करवा स्मरण करवा द्वारा संभव हो पारना करा पत्र हजोगे द्विविध श्रवण कीर्तन आदि भक्ति रूप श्रीमद भगवत अर्पित निष्काम कर्म रूपश्च तत्र कर्मणाद्यपि तत्र कर्मण व्याधिकारिषु इति प्राग भक्ति योग एव निरूप्यतः। कर्मण व्याधिकारिषु चतुर्वद लिखिले भक्ति योग दुई प्रकार भक्ति योग दुईटा सेक्शन रहला ए साक्षात भक्ति जबा श्रवण कीर्तन भक्ति रूपा तांकर जीवन रो अलग किसी आवश्यक नहीं कारण जो मानकर इंद्रिय भोग लालसा नहीं जो मान कामना बासना ना जो मैंने संसार विषय द्वारा पराहत होबिन चित्तवृत्ति सब बेले गोटे स्थिर रोचे कृष्ण चेतन रोचे से कुछ विचलित दरकार ना दुनिया ना मान सम्मान दरकार अच्छे ना कि अपमान कह विचलित होती कहार पाइबार जगत रू कि अच्छी से मैंने केवल श्रवण कीर्तन करने चाहती चित्तवृत्ति किए मैंने करेंगे ये अधिकार कह जाए भक्ति अधिकार कह जाए भक्ति अधिकार कौन ना से मैंने महतर कृपा महात्मा कृपा प्राप्त होता महात्मा कृपा प्राप्त हेल्ले भक्ति अधिकार मिलती भक्ति अधिकार कौन स्वरूप लक्षण है चित्तवृत्ति से स्थिर रहे विक्षोभ दोष आस विक्षोभ मैंने आम के भगवान चिंता करें पुणी गोटे मन पड़े आज गोटे दिन भगवान को डाकवा का गोटे मुंडे कौन कथा पशिला विक्षोभ दोष पाए सब जो गोटे गोटे उदाहरण दिव विक्षोभटा केमती का प्रोब्लेम कैर जो गोटे बिजनेस मैन से प्रतिदिन कौन कर प्रतिदिन बिजनेस कर सका जीव से डाली चावल बिकु गोटे पारफेनला बिकु सी तो ये कम कर विक्षोभ दोष आस कर छाड़देवी तार गोटे स्थिर चित्त रहा तार बिजनेस से स्थिर चित्त कर जीएसटी पड़ू अपडाउन होते कड़े कौन प्रोब्लेम आस स्थिर रही है ना आम कौन विक्षोभ दोष चित्तवृत्ति भितर आउ गए जिन पशी हो आज गोटे दिन भल डाक दी थो कल गोटे कौन कथ मटर बसगला पुणी चित्त भी विक्षोभ कल से साक्षात जो भक्ति जो श्रवण कीर्तन आम डायरेक्ट कर आज किसी दिन कले किसी कले श्रवण कला भल लगे केत कीर्तन कला भल लगे यार कारण रहा कौन चित्तवृत्ति स्थिर ना विषय लालसा रहा पूर्व भक्ति स्वीकृत कम हेतु विश्वास भी कम रोज भक्ति समर्पण टा भी आसुने विश्वास कम रोज मोर कौन असुविधा हो घर कम नेग्लेक्ट करते मोर असुविधा होटा कले असुविधा हो मैं से विभिन्न द्वारा विभिन्न चिंता द्वारा ता मनटा सब आंदोलित होटा न कले असुविधा कौन हाँ यहाँ कले असुविधा सुविधा कौन हाँ कि साक्षात भक्ति जो मैंने श्रवण कीर्तन कर जो द्विविध भक्ति जो मैंने पूरा डायरेक्ट भक्ति करती केवल श्रवण कीर्तन करती से अधिकार तो कलेजुग बहुत कम कलेजुग प्राय कर्माधिकारी ସେମାନେ ସ୍ୱର ଚିନ୍ତା ବି କରନ୍ତିନି ଯେମିତିକି ମାଧବେନ୍ଦ୍ର ପୁରିଆଦି ସେମାନେ ଭୋଜନ ବି ଚିନ୍ତା କରନ୍ତିନି କେମିତି ଖାଇବା ଆମର ଖାଲି ନଅଟା ବାଜିଲା ପ୍ରସାଦ ପ୍ରସାଦ ହେଲେ କି ନାହିଁ ଆମମାନେ ଏତେ ସରଚେତନା ରହିଛି ଆମେ କ'ଣ ଭୋଜନ କରିବା ସେମାନେ ଆମକୁ ଆଚାର୍ଯ୍ୟମାନେ ଘୃଣା ବି କରୁନାହାନ୍ତି ଆମକୁ ପ୍ରୋସେସ୍ ଦେଲେ ଠିକ୍ ତୁମେ ଏ ବାଟରେ ଯାଅ ସେମାନେ ତ ସ୍ୱରକୁ ବି ଚାହୁଁନଥିଲେ ସନାତନ ଗୋସ୍ୱାମୀ ମାଧବେନ୍ଦ୍ର ପୁରୀ ଯେଉଁ ଗୋସ୍ୱାମୀମାନେ ସେମାନେ କେବେ ଚାହାନ୍ତିନି ସ୍ୱର ଭଗବାନ ତାଙ୍କୁ ଆଣି ଖାଇବାକୁ ଦେଉଥିଲେ ମାଧବେନ୍ଦ୍ର ପୁରୀ ରାଧାଣୀ ଆଣି ଗୋପାଳ ଆଣି କ୍ଷୀର ଦେଉଥିଲେ ନା ମାଧବେନ୍ଦ୍ର ପୁରୀଙ୍କୁ ଏଠି ଗୋପାଳ ଗୋପୀନାଥ କ୍ଷୀରି ଚୋରା ତାର କ୍ଷୀରି ଦେଲେ ନା ସେ ମାଗିବେନି ଅଯାଚିତ ବୃତ୍ତି ଅଜଗର ବୃତ୍ତି ଅଯାଚିତ ବୃତ୍ତି ଅଜଗର ବୃତ୍ତି ରଖନ୍ତି ନା ସାଧୁମାନେ ଆମେ ତ ସେଷ୍ଠରୁ ଯାଇପାରିବାନି, ସେଥିପାଇଁ ଆମେ ଇଶିଷ୍ମ ରଖା ହେଲା, ନିଷ୍କାମ କର୍ମ ଯୋଗ ଦେଇକି ତୁମେ ଭକ୍ତିରେ ପଶ। ଡାଇରେକ୍ଟ ଭକ୍ତି ତୁମେ କରିପାରିବ ନାହିଁ, କିଛି କିଛି ଦିନ କରିବ। ଆମେ ଏତେ ମାଡ଼ ଜପ କରି ମୋର କିଛି ଘର ଦ୍ୱାରା ରହିବିନି, କାହା ସାଙ୍ଗ ମୋର ସମ୍ପର୍କ ନାହିଁ, କିଛି ଦିନ କରିବି, ତାପରେ ଆଉ କରିପାରିବିନି, କାହିଁକି ତୁମେ ବିଷୟ ଲାଳସ ଅଛି, ମାନେ ସମ୍ମାନ ଅଛି। ଆଉ ସବୁଠୁ ଡେଞ୍ଜର ହେଲା ପ୍ରତିଷ୍ଠା, ମନ ତୁମେ କିସେର ବୈଷ୍ଣବ ନିର୍ଜନ ରଥରେ ପ୍ରତିଷ୍ଠାର ଘରେ ତବ ହରି ନାମ କେବଳ କହିଥବ। ଶେଷକୁ ତୁମେ ସବୁ ଛାଡ଼ିଦେଇ କହିବ, ଦେଖ ମୁଁ ସବୁ ଛାଡ଼ିଦେଇ ପଳେଇଲି, ମୁଁ ନିର୍ଜନ ରହିଛି, ମୋ ଭଳିଆ ଆଉ କିଏ ଭକ୍ତ ମାନେ ଭକ୍ତ ନାହାନ୍ତି, ସେଥିରେ ପଡ଼ିଯିବ। ଆରେ ସାକ୍ଷାତ ଭକ୍ତିରେ ତ ଦୈନ ଆସିବା କଥା, ତୁମେ ଯଦି ସବୁ ଛାଡ଼ିଦେଇ ପଳେଇଲ, ବୃନ୍ଦାବନ ରହିଲ, ମାଧୁକରୀ କରି ଖାଇଲ, କୌପିନ ଧାରଣ କଲ, ପୁଣି ଦମ୍ଭ କେମିତି ଆସିଲା, ଦମ୍ଭ କେମିତି ଆସିଲା, ସମାଲୋଚନା କେମିତି ତୁମେ କରୁଛ, କେମିତି ସମାଲୋଚନା କରୁଛ, ଇଏ ଏହା କଲା ସିଏ ସା କଲା, ତମେ ତୁମେ ଭୋଜନ କରୁନ, ତୁମେ କର୍ମାଦି ଗୋଟେ ବୃନ୍ଦାବନ ରହିଲେ କଣଟା, ତୁମେ ବୃନ୍ଦାବନ ରହିଲେ କ'ଣ, ରାଧାକୁଣ୍ଡ ରହିଲେ କ'ଣ, ତ ଅଧିକାରଟା ତ ରାଧାକୁଣ୍ଡ ରହିଲେ ବଦଳିବନି, ଅଧିକାର ତୁମ ଘର ରହିଲେ ବଦଳିବ, ରାଧାକୁଣ୍ଡ ରହିଲେ ବଦଳିବ, ମନ୍ଦିର ବଦଳିବନି, ଅଧିକାରଟା ହିସାବରେ କର୍ମ କଲେ ହିଁ ବଦଳିବ। ଗୁରୁଙ୍କ ନିର୍ଦ୍ଦେଶରେ ତୁମେ ଯେଉଁ ଅଧିକାର ଲୋକ ସେ ଅଧିକାର କର୍ମ କଲେ ଉପରକୁ ଉଠିବ। କର୍ମାଧିକାରୀ ମନକୁ ମନ ଭକ୍ତି କରି ସେ ଭକ୍ତି ଅଧିକାରୀ ହେଇପାରିବେ, ଧାମ ଗଲେ ବି ସେ କର୍ମ କରିବ, ତା ଚିତ୍ତବୃତ୍ତିରେ ସେ ଆଉ କିଛି କରିବ, କିଛି କରିବ ଯେଉଁଠି ରୁହ ତୁମ ଅଧିକାରଟା ଯାହା ସେୟା କରିବ। ଓଡ଼ିଆରେ ଗୋଟେ ପଦ ଅଛି ନା, ଢିଙ୍କିଟା ସ୍ୱର୍ଗକୁ ଗଲେ ସେ ସେୟା, ତୁମେ କପାଳ ତୁମେ ଯୁଆଡ଼େ ଯାଅ, ତୁମେ ଭାବିବ ମୋ ଧାମକୁ ପଳେଇ ଗଲେ ମୁଁ ସେଇଠି ବସି ଭୋଜନ କରିବି, ସେ ମନ୍ଦିର ପଳେଇ ଆସିବ, ପୁଣି ଚାଲିବ, ସେ ପୁଣି ଚାଲିବ, ସେ ପୁଣି ବୃନ୍ଦାବନ ଚାଲିବ, ଏଠି ଗୋଟେ ଘର କରିବାର ଅଛି, ଘର ନକଲେ ତ ହବନି, ସେ ଠାକୁର ଘର ତ ନକଲେ ହବନି, ଭକ୍ତ ଆସିଲା ଆସି ନ ଆସି, ଦେଖ ଆମ କେତେ କୁଆଡ଼େ ଚାଲିଲା, ବୁଲି 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 ମୁଁ ସେ ଗୋଟେ ଭକ୍ତ ଦେଖିଥିଲି, କାରଣ ମୁଁ ଖୋଲା ଲୋକ ସବୁ ଷ୍ଟ୍ରେଟ୍ କୁହେ, ମୁଁ ଡରେନି କାହା, ଆମେ ଆଚାର୍ଯ୍ୟଙ୍କ ପ୍ରିନ୍ସିପାଲ କେତେବେଳେ କମ୍ପ୍ରମାଇଜ, ଆମର ଭକ୍ତି ନ ହଉ କିଛି ଅସୁବିଧା ନାହିଁ, ଉଇ ଡୋଣ୍ଟ କେୟାର, ଭକ୍ତି ଆମର ହବ କି ନ ହବ କୃଷ୍ଣ ଜାଣନ୍ତି, ଗୁରୁଦେବ କୁହନ୍ତୁ ତୁମେ କାହିଁ ଚିନ୍ତା କରୁଥିବ ଭକ୍ତ ହବ କି ନାହିଁ, ଆମେ ଆଚାର୍ଯ୍ୟ ପ୍ରିନ୍ସିପାଲକୁ ଫେଲ କରିବୁ। ସେ ଆମେ ସବୁ ପରିକ୍ରମା କରୁଥିଲୁ ବୃନ୍ଦାବନରେ, ସେ ଯେଉଁ ଅଛି କ'ଣ ସେଟା ଆମର ଲଳିତାଙ୍କ ଗାଁ ଉଚ୍ଚ ଗାଁ ଉଚ୍ଚ ଗାଁ ନୁହେଁ, ତା ପୂର୍ବରୁ ସେ ମଝିରେ ଗୋଟେ କୁଣ୍ଡ ପରେ ଇଏ ଭିତରେ ବୋଧେ ସେଟା ମାନେ ବର୍ଷଣା ପୂର୍ବରୁ ଯେଉଁ ନନ୍ଦଗାଁ ବର୍ଷଣା ଭିତରେ ସେ ଜାଗାଟା ପଡ଼େ ପ୍ରେମ ସରୋବର, ପ୍ରେମ ସରୋବର ସେଠି ପଳେଇଗଲୁ। ସେ ବୃନ୍ଦାବନ ଇସ୍କନ ବମ୍ବେରେ ଇସ୍କନ ଭକ୍ତ ଥିଲେ, ସେ ଗାଁ ଆସିଲେ ପୁରା ଖାଲି ଇସ୍କନ ବିରୁଦ୍ଧରେ ଗାଇଲେ, ମୋର ଆମେ ସବୁ ସବୁ ଇସ୍କନ ବିଷୟରେ କେହି କହିପାରିବେ ନା, ତୁମେ ପର୍ସନ ବର୍ଷରେ କୁହ, ଇସ୍କନ ଭକ୍ତ ବିଷୟରେ କହିପାର, ସେ ଭକ୍ତଟା ଖରାପ ବୋଲି ଇସ୍କନ ବିଷୟରେ କହିପାରିବନି। ଇସ୍କନ ହେଉଛି ମହାପ୍ରଭୁଙ୍କ ମୋମେଣ୍ଟସ ବିଶ୍ୱର, ମୁଁ ଗୋଟିଏ କଥା କହୁଛି ବର୍ତ୍ତମାନ ଦେଖାଯାଉଛି, ବିଶ୍ୱକୁ ଯଦି କିଏ ବଞ୍ଚେଇବ କାଳ ଇସ୍କନ ବଞ୍ଚେଇବ, ଆଉ କିଏ ବଞ୍ଚେଇ ପାରିବେନି। ବିଶ୍ୱର ବର୍ତ୍ତମାନ ଅନାଥ ସବୁ ଲୋକ, ଯେମିତି ଆମେରିକାରେ ହେଇଥିଲେ ନା, ସବୁ ହିପି ହେଇଯାଇଥିଲେ, କେବଳ ପ୍ରଭୁପାତ ଯେତେବେଳେ ଗଲେ ସେ ଆଜି ଏଇ କନ୍ଭର୍ସେସନ୍ ଶୁଣୁଥିଲି, ପ୍ରଭୁପାତ ସେ ଗୋଟେ କନ୍ଭର୍ସେସନ୍ ପାଞ୍ଚଶହ ଥର ନନ୍ସେନ୍ସ କହୁଛନ୍ତି, କହୁଛନ୍ତି ପ୍ରଭୁପାତ ତାଙ୍କ ପ୍ରଭୁ କେତେ ସୁନ୍ଦର, ଆମର କେତେ ଶୁଣିବା ମୋତେ ସମୟ ବି ସେ ଗୋଟେ ପ୍ରବଚନ ଦେଖି ମୋତେ ଲାଗୁଛି ବେକାର ହେଲା, ମୋତେ ଶୁଣିବାର ଥିଲା ପ୍ରଥମେ, ମୋର ମୋତେ ଏମିତି ଲାଗୁଛି। ପ୍ରଭୁପାତ ପଚାରୁଛନ୍ତି ପ୍ରଭୁପାତ ନା, ସେମାନେ ବହୁତ ଇନଷ୍ଟିଟ୍ୟୁସନ୍ ବର୍ତ୍ତମାନ ଭାବୁଛି, ପ୍ରଭୁପାତ କହିଲେ ଯେତେ ଇନଷ୍ଟିଟ୍ୟୁସନ୍ ଭାବୁଛି ସେଟା ସବୁ ନନ୍ସେନ୍ସ, ଖାଲି ନନ୍ସେନ୍ସ ପ୍ରଭୁପାତ କହୁଛନ୍ତି, ଆଉ କିଛି କହୁନାହାନ୍ତି। କାହିଁକି ପ୍ରଭୁପାତ କହିଲେ ତ ମ୍ୟାଥମେଟିକ୍ସର ଗୋଟେ ଜିନିଷଟା ପ୍ରଥମେ ଭୁଲ ହେଇଗଲା, ମ୍ୟାଥମେଟିକ୍ସ ଫର୍ମାଟା ୟୁ କ୍ୟାନ୍ ନଟ୍ କାଲକୁଲେଟ୍ ମ୍ୟାଥମେଟିକ୍ସ ଅନ୍ ଓନ୍ ୱେ, ପ୍ରଭୁପାତ କହୁଛି ତୁମେ ମ୍ୟାଥମେଟିକ୍ସଟାକୁ ତୁମ ସୂତ୍ରରେ, ମ୍ୟାଥମେଟିକ୍ସ ତା ସୂତ୍ରରେ ଯିବ, କେହି କାହାକୁ ଭଗବାନ ବୋଲି ଏଷ୍ଟାବ୍ଲିଶ କରିପାରିବେନି, କେହି କାହାକୁ ସ୍ପିରିଚୁଆଲ ବୋଲି ଏଷ୍ଟାବ୍ଲିଶ କରିପାରିବେନି, ପ୍ରଭୁପାତ କହୁଛନ୍ତି। ସେ ହଜାର ଇନଷ୍ଟିଟ୍ୟୁସନ୍ କଲେ କ'ଣ ଆମର ମିଳିବ, ମ୍ୟାଥମେଟିକ୍ସ ତା ଫର୍ମୁଲାରେ ରହିଛି, ତୁମକୁ ମ୍ୟାଥମେଟିକ୍ସ ଫଲୋ କରିବାକୁ ପଡ଼ିବ, ତୁମେ କହିପାରିବନି ମୁଁ ମ୍ୟାଥମେଟିକ୍ସ କି ମୋ ହିସାବରେ ୟୁଜ୍ କରିବି, ଷ୍ଟ୍ରିକ୍ଟ ପ୍ରଭୁପାତ କହୁଛନ୍ତି। ଅଧିକାରଟା କେବେ ତୁମେ ବଦଳି ପାରିବନି, ତୁ କେଉଁଠି ରହୁଛୁ ରୁହ, ସେ ଡିସ୍କନ୍ ବିଷୟରେ ଦୁନିଆ କଥା କହିଲ, ମୁଁ ନୂଆ ଛଅଟାକୁ ଧରି ଯାଇଥାଏ, ଆମେ ସବୁ ମୟୂର ମଦନପୁର ଥାଏ, ଆରେ ପିଲାଟା ଡିଷ୍ଟର୍ବ, ଆମେ ଇସ୍କନ ରହିଛୁ, ଆମ ଗୁରୁଦେବ ଏଇଟା ପ୍ରଭୁପାତଙ୍କ ସଂସ୍ଥା, ଏମାନେ ଏମାନେ କ'ଣ କହୁଛି, କେଉଁମାନେ କେଉଁମାନେ ଗୁରୁଙ୍କର ସଂସ୍ଥା ବିଷୟରେ କେଉଁମାନେ କୁହନ୍ତୁ, ତାଙ୍କ ସ୍ୱାର୍ଥଟା ପୂରଣ, ଏଇଟା ତ ଗୋଟେ ଷ୍ଟ୍ରେଟ୍ କଥା। ଆଉ ତାଙ୍କ ଯେଉଁଟା ଚାହୁଁଥିଲେ ତାଙ୍କୁ ସମ୍ମାନ ମିଳିଲାନି, ପୋଜିସନ୍ ମିଳିଲାନି, ସେଥିପାଇଁ ସେ ଗୁରୁଦ୍ରୋହୀ, ସେ ଗୁରୁ ତାଙ୍କର ଖରାପ, ମଠ ବି ଖରାପ। ମୁଁ ଖରାପ ବୋଲି କେବେ କହିବନି, ଗୋଟେ ବଧ ଯିବ କେରେ କହିବନି କେବେ, ସେଥିରେ ସେ କହିଦେଲେ ସେ ଭକ୍ତି ପାଇଯିବ, ଖେଳ କହିବନି। ସେ ହଜାର କଥା କହିଲା, ମୁଁ ଆଚ୍ଛା ଶୁଣିଲି, ମାନେ ଠିକ ଅଛି, ଇଏ କ'ଣ କରୁଛି ମୁଁ ସେଠି ଖବର ନେଲି, ଇଏ କ'ଣ କରୁଛି। ସବୁ ଧର୍ମର ଚ୍ୟାଲେଞ୍ଜ କ'ଣ ଆସିବାକୁ ଗଲେ, ଧର୍ମରେ ଆମେ ଷଣ୍ଡ ଭଳିଆ ଲଢ଼େଇ କରିବୁ, ଆମ ପର୍ସନାଲକୁ ଆମକୁ ତୁମେ ପର୍ସନାଲ କଥା କୁହ, କିଛି ଅସୁବିଧା ନାହିଁ, ଆମେ ସହିନବୁ, ହଁ ଆମେ ଖରାପ ଲୋକ, ଆମେ ରାଗ ଲୋକ, ଠିକ ଅଛି ଆମେ କହିଦେବୁ, ଆମକୁ ସହିଦେବୁ, କିନ୍ତୁ ଆମେ ଗୁରୁ ବୈଷ୍ଣବଙ୍କ ଧର୍ମ ଉପରେ ତୁମେ କଥା ପଦା କହିଲେ ଆମେ ଛାଡ଼ିବୁନି। ମୁଁ ନେକ୍ସଟ ଡେରେ ଚିନ୍ତା କଲି, ଇଏ କ'ଣ କରୁଛନ୍ତି, ସେଠୁ ଗୋଟେ ଲୋକ ଦେଖିକି ପଚାରିଲି, ଇଏ ବାବା କିଆ କରେ ତାର କେତେ କୁଟିନା କୁଟିଆ ବନାଏ, କିଏ କେତେନା କେତେନା ମଜା ଉଠିଥାଏ, କେତେନା ଭୋଜନ କରିଥାଏ, ସେ ବୃଦ୍ଧ ବଜବାସୀ ୟା ବିରୁଦ୍ଧରେ କହିଲା, ସିଏ କଲେକ୍ସନ୍ କରିକି ଆଣିକି
ସେ କଣ କରୁଛି ନା ଏଇ କୁଣ୍ଡ ସଂସ୍କାର କରୁଛି, ସେ ଏତିକି ଟଙ୍କା ଖର୍ଚ୍ଚ କରୁଛି, ଏତିକି ଟଙ୍କା ଖାଇଦେଉଛି। ମୁଁ କହି ଦେଖ ତୁମେ ଆଜି ତୁମକୁ ଆଜି ବ୍ରଜବାସୀ କଣ କହୁଛି, ଅଧିକାରୀଟା କର୍ମ ଅଧିକାରୀ, ତୁ ତ ସେଇଠି ସେବା କରୁଥିଲୁ ଗୁରୁଙ୍କ ଆଶ୍ରମରେ, ବ୍ରତ କହିଲୁ ଆଜି ଭଜନ କରୁ, ତୁ ଭଜନ କରିବୁ ବ୍ରତ କଲେଶ କରିବୁ, ପୁଣି ଏଇଥାନ୍ତା କାହିଁକି କରୁଛୁ। ବ୍ରଜଟା ରାଧାଙ୍କର, ରାଧାଙ୍କର ଧାମ, କୃଷ୍ଣଙ୍କର ଧାମ, ଭଗବାନ ରହିଥିଲେ କେଉଁଠି, କୁଞ୍ଜ ତଳେ, ମାଧବେନ୍ଦ୍ର ପୁରୀ ଆସିଲେ ଧାର କଲେ, ତୁମେ କଣ ଉଦ୍ଧାର କରିବ, ତୁମେ କଣ ଉଦ୍ଧାର କରିବ, ତୁମେ କଣ କୁଣ୍ଡ ଉଦ୍ଧାର କରିବ, ତୁ କର୍ମାଧିକାରଟା ଭଜନ କଣ କରିବ। ଆମେ ସହଜ ହେବା କେବେ ବିଶ୍ୱାସ କରିବୁନୁ, ତୁମେ ଇସ୍କନ ବିଶ୍ୱାସ କହିଦେବ। ମୁଁ ସେଠୁ ଜାଣିଲି ଆରେ ଆରେ ଦେଖ ଅଧିକାରଟା କେବେ ପରିବର୍ତ୍ତନ ହୁଏନି, ତୁମେ ବାବାଜୀର ବେଶ ପିନ୍ଧିଲେ ପରିବର୍ତ୍ତନ ହବନି କି ନାଲି କପଡ଼ା ପିନ୍ଧିଲେ ପରିବର୍ତ୍ତନ ହବନି, ଏ ସବୁବେଳେ ମନେ ରଖିଥିବ ଅଧିକାରଟା ଆମର ଚିତ୍ତବୃତ୍ତି ହିସାବରେ ହେଇଛି। ସେଟା ମହତର କୃପାରେ ତାଙ୍କର ଚରଣାଶ୍ରୟ କରିକି ତାକୁ ପ୍ରାର୍ଥନା କଲେ ଭକ୍ତି ଅଧିକାରଟା ମିଳିବ। ଆଉ ମୋଷ୍ଟଲି କଳିଯୁଗରେ କର୍ମାଧିକାରୀ ଗୁରୁଦେବ କୁହନ୍ତି ସବୁ କର୍ମାଧିକାରୀ, ତେଣୁ ତାଙ୍କ ପାଇଁ ଆଚାର୍ଯ୍ୟମାନେ ଇନଷ୍ଟ୍ରକ୍ସନ୍ କଲେ ତୁମେ କର୍ମ କରିକି ସଂସାର କାହିଁ ବନ୍ଧନ ପଡ଼ିବ, ଭଗବାନ ପାଇଁ କର୍ମ କରିକି ଭକ୍ତି ସୁଖତି ଲାଭ କରିକି ଶୁଦ୍ଧ ଭକ୍ତି ପ୍ରାପ୍ତ ହବ। ଆଉ ସେ କର୍ମଟା ନିଷ୍କାମ ହବା ଦରକାର, କେମିତି ହବ, ତୁମେ ତ କହିବ ଭଜନ କରିବି ନା, କରିପାରିବ ନାହିଁ ଯେହେତୁ ତୁମର ବିଷୟ ଲାଳସା ଅଛି। ଆଉ ସବୁଠୁ ବଡ଼ ଅସୁବିଧା ରହିଛି ଆମ ପାଇଁ ଗୋଟିଏ ଲାଭ ପୂଜା ପ୍ରତିଷ୍ଠା, ଆମକୁ ଜଗତରେ କେହି ପଚାରୁନଥିଲେ, କିନ୍ତୁ ଆଜି ତିଳକ କଲେ ମାଳି କଲେ ଲୋକ ଆମକୁ ପ୍ରଭୁ ବୋଲି କହୁଛନ୍ତି, ସେ ସମ୍ମାନରେ ଲୋକ ଆମ ପାଦ ତଳେ ପଡ଼ୁଛନ୍ତି। ମୋତେ ଏତେ କଷ୍ଟ ଲାଗେ ବେଳେବେଳେ ଚିନ୍ତା କଲେ, ଆରେ ଗୋଟେ ପ୍ରଧାନମନ୍ତ୍ରୀ ପାଦ ତଳେ କେହି ପଡ଼ୁନାହାନ୍ତି, ଦେଖ କୋଉ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କି କେ ଜୁଆର ହଉନାହାନ୍ତି, କଣ କହିବେ ଏମିତି ନା, ମୋଦିଜୀ ନମସ୍ତେ, ମିଡିଆକୁ ଦେଖ ଯାହାକୁ ଦେଖ ମୋଦିଜୀ ନମସ୍ତେ, ଆଉ କେହି କେହି ଲୋକ ଗରିବ ଲୋକ ନଇକି ହାତଟା ଆମକୁ ଯଦି କିଏ ଗୋଟେ ଆଣ୍ଠୁ ମାଡିକି ମୁଣ୍ଡିଆ ନ ମାରିଲା, ଦେଖ ଆମେ ସେଇ ଲୋକ ଥିଲେ, ଯଦି କୌଣସି ନୂଆ ଭକ୍ତ ତୁମ ଆଣ୍ଠୁ ମାଡିକି ପ୍ରଣାମ କରିବ, ପିଲାଟା କଣ ଏମିତି ପ୍ରଣାମ କରିଦେଲା, ହରେକୃଷ୍ଣ କରିଦେଲା, ତାମାନେ ଆମ ଆମ ହୃଦୟ ଭିତରେ କେମିତିକା ଲାଭ ପୂଜା ପ୍ରତିଷ୍ଠା ଆସିଲାଣି। ଆମେ ଏକାନ୍ତରେ କଣ କରିବା, ସେ ଗୋଷ୍ଠୀ ଆନନ୍ଦ ଆଚାର୍ଯ୍ୟ ମାନେ ଗୋଷ୍ଠୀରେ ଛନ୍ଦି ହେଇଯାଇଛନ୍ତି, କାହିଁ ଛନ୍ଦି ହେଇଯାଇଛନ୍ତି କହିଲେ, ଗୋଷ୍ଠୀରେ ଛନ୍ଦି ହେଇଛନ୍ତି ଭକ୍ତି ଠାକୁର, ଭକ୍ତି ଠାକୁର ପୂର୍ବଜୀ ମହାରାଜ କୁହନ୍ତି ଗୋଷ୍ଠୀ ମାନଙ୍କର ରହିଲେ ଏ ଯୋଉ ସମାଲୋଚନା କରିବେ ତୁମକୁ ନା, ତୁମେ ସାହାଯ୍ୟ ହବ, ତୁମେ ଯୋଉ ହଉ ଯୋଉ ବୈଷ୍ଣବ ବୈଷ୍ଣବ କହିଦେବ, ବଡ଼ ବଡ଼ କଥା କହିଦେବ, ତୁମେ ଛୋଟିଆ ଦୋଷକୁ ଘାଣ୍ଟିବେ ସାହାଯ୍ୟ ହବ। ଛନ୍ତି ଗୋଷ୍ଠୀ ଆନନ୍ଦରେ ଛନ୍ତି ପାଇଛି, ଏଥିପାଇଁ ଆଚାର୍ଯ୍ୟ ମାନେ ଏଗୁଡ଼ାଙ୍କୁ ଛାଡ଼ିଦେଲେ ଏଇଟା ସବୁ ଦୂରାଚାରୀ ହେଇଯିବେ। ଆଉ ଗୋଷ୍ଠୀରେ ରହିଲେ ଇଏ ପରସ୍ପର ଦୋଷ ଦେଖିବେ, ଆଉ ଗୋଟେ ଲାଭ ଗୋଷ୍ଠୀରେ ଆଉ ଗୋଟେ ଲାଭ କ'ଣ, ଉତ୍ସାହ ବି ଆସିବ। ସେ ପ୍ରବଚନ ଦେଲାଣି ସେ ଗୋଟେ ଭଲ କଥା କହୁଛି, ମୁଁ ବି ସେମିତି କରିବି, ସେ ଏତେ ମାଳ ଜପ କରାଣି ମୁଁ ବି ସେମିତି କରିବି, ସେ କୀର୍ତ୍ତନ କରାଣି ମୁଁ ବି ସେମିତି କରିବି। ଆକ୍ଚୁଆଲି ଆଚାର୍ଯ୍ୟମାନଙ୍କୁ ଦୋଷ ଦେଖିବା ପାଇଁ ଛନ୍ତି ନାହାନ୍ତି, ଆମକୁ ଛନ୍ତି ଉତ୍ସାହ ପାଇବା ପାଇଁ ଆଉ ସତର୍କ ହେବା ପାଇଁ, କାରଣ ଗୋଷ୍ଠୀରେ ସବୁ ସତର୍କ, ଗୋଟେ ଭୁଲ କଲା ମାନେ ଆପଣ ଜଣେ ଫେରିଯିବେ, ଏକୁଟିଆ ରହିଲେ ତୁମେ ଗୁରୁ ତୁମେ ଚାଲା, ତ ମନ ଆଜି ଗୁରୁ ସାଥିବ ପାଞ୍ଚଟାରେ ଉଠିବି ଜପ କରିବି, କାଲି କହିବ ଚାଲା, କଣ ପାଞ୍ଚଟାରେ ଉଠିଲେ ହବ, ସାତଟାରେ ଉଠି କଣ ହବନି କି, ଆଚାର୍ଯ୍ୟମାନଙ୍କର କଥା ଆମେ ବିଶ୍ୱାସ କରିବୁ ନା, ଆଉ ତୁମେ ଏକ୍ସକ୍ଲୁସିଭଲି କାହାର ଗୋଟେ କଣ ଅଧିକାର ଅଛି, କୋଉ କୋଉ ବାବାଜୀ କଣ କରୁଛନ୍ତି, କୋଉ ବଡ଼ ମହାତ୍ମା ସେମିତି ନାହାନ୍ତି ବୋଲି କହିବେନି ଆମେ, ସେଟା ତାଙ୍କର ନିଜର ଅଧିକାର, ତୁମର ଅଧିକାର ନୁହେଁ, ତୁମେ ତାଙ୍କୁ ଫଲୋ କଲେ ପାରିବନି, କେତେ ବଡ଼ ମହାତ୍ମାଙ୍କୁ ତୁମେ ଫଲୋ କଲେ ବି ତୁମେ ପାରିବନି, ତୁମ ଅଧିକାରଟା ଆଚାର୍ଯ୍ୟ ପ୍ରିନ୍ସିପାଲ ଦ୍ୱାରା ଫଲୋ ହେଇଛି, ତୁମେ ତାଙ୍କୁ ଫଲୋ କର, ତୁମ ଅପଲିପ୍ଟିକ ଧୀରେ ଧୀରେ ଯିବ। ତେଣୁ ଏଇ ସାକ୍ଷାତ ଯୋଉ ଭକ୍ତି ଶ୍ରବଣ କୀର୍ତ୍ତନ, ଯେମିତି ପ୍ରହ୍ଲାଦ ସ୍ମରଣ କରୁଥିଲେ, ତୁ ଚିନ୍ତା କଲେ କେମିତି ପ୍ରହ୍ଲାଦ ସ୍ମରଣ କରୁଥିଲେ, ଅସୁରକୂଳ ସେଠି ବିଗ୍ରହ ଥିଲା କି, ଶଙ୍ଖ ବଜୁତ ଲାଗି ମହାମନ୍ତ୍ର କୀର୍ତ୍ତନ କରୁଥିଲେ କି, ସବୁବେଳେ ଯାହା କୁହନ୍ତି ହିଂସା ଦ୍ୱେଷ, ପିତା ପିତା ଯେ ହିରଣ୍ୟକଶିପୁ ଯେ ମଦ୍ୟପାନ କରି ଅମରାବତୀପୁରରେ ଇନ୍ଦ୍ରକୁ ତଡ଼ି ଦେଇକି ସେ ଯୋଉ ଭୋଗ କରୁଛନ୍ତି ଅପସରାଙ୍କୁ ନେଇକି, ସେଠି ସେ ଶାନ୍ତରେ ଭଜନ କରୁଛନ୍ତି ସ୍ମରଣ ଚିତ୍ର ଦେଖୁନା, ସ୍ମରଣ ଦଶାଟା କେମିତିକା, ଆଗ ପିତାମା ବିଷ୍ଣୁଙ୍କୁ ଦେଖୁନା ସରସଜ୍ୟରେ ଶୋଇକି ଭଜନ କରୁଛନ୍ତି, ଭଜନ ଦଶାଟା କୁଆଡ଼େ, ଆମେ ଟିକେ କ'ଣ ଛାନିଆ ହେଇଗଲାବେଳକୁ ହୋ ହାଲା କରିଦେଉଛି, ସରସଜ୍ୟରେ ଶୋଇକି ସ୍ମରଣ କରିପାରୁଛନ୍ତି। ପାଣ୍ଡବମାନେ ଦ୍ରୌପଦୀ ବଣ ରହୁଥିଲେ ସେତେବେଳେ ଧର୍ମ ପ୍ରତି ଦେଖ କେତେ ଚିତ୍ତବୃତ୍ତି ସ୍ଥିର ରହୁଥିଲା, ଆମେ ଧର୍ମରେ ରହିକି ଟିକିଏ ଟିକିଏ କ'ଣ ହେଲୁ ଆମେ ଡିଷ୍ଟର୍ବ ହେଇଯାଉଛେ। ତେଣୁ ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ଭକ୍ତି ଦ୍ୱିବିଧା ଚଳିବ, ଶ୍ରବଣ କୀର୍ତ୍ତନ ରୂପାଚ ନିଷ୍କର୍ମ ନିଷ୍କାମ ଶ୍ରୀମଦ ଭଗବତ ଅର୍ପିତ ନିଷ୍କାମ କର୍ମ ଯୋଗ, ଆମର ଏଇ ପ୍ରୋସେସ୍ଟା ଆଡପ୍ଟ କରାହଉଛି। ଆମେ ସେ ସାକ୍ଷାତ ଶ୍ରବଣ କୀର୍ତ୍ତନ କରିବା, ଯେହେତୁ ଆମର ଅଧିକାର ନାହିଁ, ଚିତ୍ତ ବିକ୍ଷିପ୍ତ ଦୋଷ ଅଛି, ବିଷୟ ଲାଳସା ରହିଛି, ଲାଭ ପୂଜା ପ୍ରତିଷ୍ଠାର ଆଶା ରହିଛି, ଗୁଣ ଆମକୁ ଧରୁଛି, ତେଣୁ ଆମେ ସାକ୍ଷାତ ଚବିଶ ଘଣ୍ଟା ଆମର କ'ଣ କାମ କହୁନା, କାହା ବିଷୟରେ କହୁଛେ କି ନାହିଁ, କାହା ବିଷୟରେ ଚିନ୍ତା କରୁଛେ କି ନାହିଁ, ଆମେ ହରେକୃଷ୍ଣ କଲେ କ'ଣ ଅସୁବିଧା ହୁଅନ୍ତା, ମୁଁ କିଛି କହିବିନି, ହରେକୃଷ୍ଣ କରିବି, ନାମ କରିବି, ଯଦି ତୁମେ କହିବ ସେଇଟା ପ୍ରାକ୍ଟିସ୍ କରିବେ ଆର୍ଟିଫିସିଆଲି, ଚିତ୍ତବୃତ୍ତି ଠିକ୍ ରହିବ, ନାମର ମତି ରହିବନି। ଯଦି ଜଣେ କହିବ ନା, ଯଦି ମୋନି ବାବା କରନ୍ତି, ମୁଁ କରିଛି ନା ସବୁ କଥା, ତୁମକୁ କହୁଛି, ମୁଁ କରିକି କହୁଛି କଥା କହୁଛି, ମୁଁ ଖୋଲା କଥା, ମୁଁ ତୁମକୁ ଥାରିଡ୍ କଥା କହିଲି, ମୁଁ କଥା ନ କହିକି ଚାରି ଚାରି ମାସ ରହିଛି, ଚତୁର୍ମାସ କରି କଥା କହେନି, ମୁଁ ପ୍ରାକ୍ଟିସ୍ କରି ଦେଖିବା କ'ଣ କଥା ନ କହିଲେ, କ'ଣ କଥା ନ କହିଲେ କ'ଣ, ତୁମେ ପାଟିରେ କଥା କହିବ, ତୁମେ ତଣ୍ଟି କଥା କହୁଥିବ, ପାଟିରେ କଥା କହିବନି, ଏଇଟା ସେ କ'ଣ କଲା, ମନ କ'ଣ କରୁଛି କହିବନି, କିନ୍ତୁ ଭିତରେ ସେଇଟା କଥା କହିଲ ତ ଆର୍ଟିଫିସିଆଲ ତୁମେ କିଛି ରଖିପାରିବନି। ତୁ ଯେଉଁଟା କହ ମୁଁ ସେଇଟା କରିଛି, କେବଳ କେତେଟା ଜିନିଷ କରିନି, ଏ ଧାମ ବାସରେ ଯେଉଁ ଜିନିଷ କହୁଛ ମୁଁ କରିନି, ମୁଁ ସବୁ କରିଛି, ପ୍ରାକ୍ଟିସ୍ କରି ଦେଖି କହୁଛି, ପାଟି ବନ୍ଦ କରିବା ରଖିଛି, ଖାଇବା କମ୍ କରିଛି, ରାତି ନ ଶୋଇବା କରିଛି, ଭୂମିରେ ଶୋଇଛି, ଚତୁର୍ମାସିଆ କରିଛି, ଯାହା କହିବ ମୁଁ ସବୁ କରିଛି, ଆଉ ସବୁର ପ୍ରତିକ୍ରିୟା ମୁଁ ଜାଣିଛି, ତାର ପଜିଟିଭ୍ ସାଇଡ୍ କ'ଣ ଅଛି, ନେଗେଟିଭ୍ ସାଇଡ୍ କ'ଣ ଅଛି, ଆଉ ଆଚାର୍ଯ୍ୟ ପ୍ରିନ୍ସିପୁଲ୍ କ'ଣ, ସେଥିପାଇଁ କହୁଛି ଏ ଜିନିଷକୁ ବାଡ଼ିକି, ଅଧିକାରଟା କେବେ ପରିବର୍ତ୍ତନ ହେବନି, ଲୋକଙ୍କୁ ତ ସମ୍ମାନ ବହୁତ ମିଳିବ, ଲୋକ ତୁମକୁ ବହୁତ ବଡ଼ ବାବା ବୋଲି କହିବି, କି ତୁମ ଅଧିକାର ଯେଉଁଠି ସେଠି ଥିବ, ଲୋକ ବହୁତ ସମ୍ମାନ କହିବେ, ହଁ ସେ ବହୁତ ଭଲ ବହୁତ ଭଲ, ଭିତର କ'ଣ, ଭିତର ଭଲ ଖରାପ ତ କୃଷ୍ଣ ଜାଣନ୍ତି, ଲୋକ କ'ଣ ଜାଣିବେ, ଭିତରଟା ଆମେ ଭଲ ଭଲ କି ଖରାପ ତ ବାହାରକୁ ଜଣାପଡ଼ିବନି, ଭିତରେ କୃଷ୍ଣ ଜାଣିଛନ୍ତି ଭଲ ଲୋକ ଖରାପ ଲୋକ, ସେ ସମୟ ଆସିବ ସେ ପଦାର ପକେଇଦେବ ଆମକୁ, ଆମେ ଜଗତରୁ କ'ଣ ମିଳିବ, ଅଧିକାରଟା ଏ ଯେଉଁ ଶ୍ରବଣ କୀର୍ତ୍ତନ ଆମେ ଆର୍ଟିଫିସିଆଲ କରିପାରିବାନି। ସେଥିପାଇଁ ଦେଖ ଆମ ଆଚାର୍ଯ୍ୟମାନେ କ'ଣ କଲେ, ନରଦାଦି କ'ଣ ଲେଖିଲେ, ଯୁବ ଗୋସ୍ୱାଇଁ ନରଦାଦି ଋଷି ବି, ନରଦାଦି ଋଷିମାନେ କଳିଯୁଗରେ ଅସଂସ୍କାର ଅସଂସ୍କାରୀ ଜୀବମାନଙ୍କ ପାଇଁ ଅର୍ଚ୍ଚନ ପଦ୍ଧତି ପୁଣି ଯୋଡ଼ିଲେ, ଯଦ୍ୟପି ନାମ କୀର୍ତ୍ତନ ହେବ ସେ ଲେଖିଲେ, ଯଦି ନାମ କୀର୍ତ୍ତନ ସବୁ ହେଇଯିବ, ସବୁ କଳିଯୁଗର ନାମ କୀର୍ତ୍ତନ ହେଇଯିବ, ଆଉ କିଛି ଦରକାର, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ସବୁ ସିଦ୍ଧି ନାମରେ ହେଇଯିବ, କିନ୍ତୁ ନାମ କରିପାରିବନି, ଯିବ ନାମ ନାମ କାହାରି ବହୁତା, ସବୁ କହିଲେ ସବୁ ସିଦ୍ଧି ହବ, ପୁଣି ସେଇ ମହାପ୍ରଭୁ କହିଦେଲେ ନାମ ନାମ କାହାରି ବହୁତା ନିଜ ସର୍ବସ୍ୱ, ମୋର ନାମ କରିବା ରୁଚି ହବନି, ତାକୁ କ'ଣ କରାଯିବ, ଯେଉଁ ଯୁବଟା ନାମ କରିପାରିବନି, ଯେ ସାକ୍ଷାତ ଶ୍ରବଣ କୀର୍ତ୍ତନ ନ କରିପାରିଲା ସେ କରିବ କ'ଣ, ତେଣୁ ଏ ଯେଉଁ କୁସଂସ୍କାର ଆମର ରହିଛି, ଚିତ୍ତ ବିକ୍ଷିପ୍ତ ଦୋଷ ରହିଛି, ବିଷୟ ଲାଳସା ରହିଛି, ଲାଭ ପୂଜା ପ୍ରତିଷ୍ଠାର ଆଶା ରହିଛି, ସୁଖ ଦୁଃଖରେ ବିଚଳିତ ହେଇଯାଉଛେ, ଗୋଟେ ସ୍ଥିର ଚିତ୍ତ ରହିପାରୁନାହିଁ, ଏଥିପାଇଁ ଆଚାର୍ଯ୍ୟ ମୁନି ଋଷିମାନେ ଆମମାନଙ୍କ ପାଇଁ ବିଶେଷ କଲେ ନାରଦ ଆଦି ଋଷି ବି ପଞ୍ଚରାତ୍ରି ପଞ୍ଚରାତ୍ରରେ ଅର୍ଚ୍ଚନ ପଦ୍ଧତିଟାକୁ ଭକ୍ତି ସଙ୍ଗରେ ଯୋଡ଼ିଲେ, କଳିଯୁଗରେ ଯୋଡ଼ି ଦେଲେ, କାହିଁକି ଅର୍ଚ୍ଚନର ବଡ଼ ଜିନିଷ ହେଉଛି ଶ୍ରଦ୍ଧା, ଅର୍ଚ୍ଚନ ଭକ୍ତିର ଭଗବାନଙ୍କର ଅର୍ଚ୍ଚନଟା ଏମିତି ଶଙ୍ଖ ଫଙ୍କି ଯେମିତି କରାଯାଏ, ସବୁ ବାହାର ଦେଖୁଛ ନା ଫୋପାଡ଼ିବେ ଏମିତି, ମୁଁ ସେମିତି ଯଜ୍ଞ ଗୁଡ଼ାକରେ ଦେଖେ, ସେଗୁଡ଼ା ଦୁଇ ଗୋଟେ ଦୁଇଟା ସେମିତି କରନ୍ତି, ମୋତେ ଏତେ କଷ୍ଟ ଲାଗେ, ଏଟା କି ଯଜ୍ଞ କରୁଛ କିରି, ଫୁଲ ଗୁଡ଼ା ଫୋପାଡ଼ିବେ ଏମିତିକା, ଏଗୁଡ଼ା କ'ଣ, ଏଟା କର୍ମକାଣ୍ଡରେ ଦେଖୁନା ଫୋପାଡ଼ିବେ, ସେ ଠାକୁର ଆଖିରେ ପଡ଼ୁଛି କି ତାଙ୍କ ମୁଣ୍ଡରେ ପଡ଼ୁଛି କି ଚାଉଳ କୁଆଡ଼େ କିଛି ପତ୍ର ନାହିଁ, କିରି ଭଗବାନଙ୍କୁ ଅର୍ପଣ କରୁଛି, ଏଇଟା ଅର୍ପଣଟା ଏମିତି କର, ଏଇଟା ଫୋପଡ଼ା କ'ଣ ଏମିତି କର୍ମକାଣ୍ଡ ବା ସବୁ ଶ୍ରଦ୍ଧା ତାଙ୍କର କିଛି ନାହିଁ, ଏଇଟା ପ୍ରଭାବ ଏମିତି ହବ ହେଲା ନାହିଁ, ଆମର ସେମିତି ଜିନିଷ ନାହିଁ, ଆମର ଭାବ ହେଉଛି ପ୍ରଧାନ, କର୍ମ ଆମର ଅର୍ଚ୍ଚନରେ ପୁରା ଶ୍ରଦ୍ଧା ଉପରେ ନିର୍ଭର କରେ, ଏଇଟା ଭାବପୂର୍ଣ୍ଣ ଜିନିଷଟା ନା, ଦେଉଥିବ ଦେଉଥିବ ଟଗର ଫୁଲ ଭାବିବ କ'ଣ ଦଉଛି, ମଲ୍ଲି ଫୁଲ ମଲ୍ଲିମାଳ ଶ୍ୟାମକୁ ଦେବି, ମଲ୍ଲି ଫୁଲ କ'ଣ ଶୀତ ଦିନରେ କେଉଁଠି ଆସୁଥିବ ନା କ'ଣ, ଖରାଦିନ ଫୁଟିବ, ସବୁ ଟଗର ଫୁଲକୁ ବାସନା ଅଛି କି ବାସନା ନାହିଁ, ଶାସ୍ତ୍ର କୁହାଯାଇ ଟଗର ଫୁଲ ତୁମେ ଦବ ପରିବୃତ୍ତି ବେଳେ ସାଧିରେ, ଟଗର ଫୁଲ ତ ବାସନା ନାହିଁ, ଭଗବାନ କ'ଣ ଟଗର ଫୁଲ ପିନ୍ଧିବେ କି, ବୃହ ବୃନ୍ଦା ଟଗର ଫୁଲ ପିନ୍ଧିବେ ନା କ'ଣ, ମଲ୍ଲି ମାଳତୀ ଶ୍ୟାମ ଯାଇ ଜୁଇରେ ଭରି ସେଠି ହେଠି ଚିନ୍ମୟ ଧାମ କି ଦବା ଟଗର ଫୁଲ ଭାବିବେ କ'ଣ, ଆମେ ତ ଟଗର ଦେଖାହଉଛି, ଆମ ମଲ୍ଲିକୁ ଦେଖାହଉଛି, ତେଣୁ ଇଏ କ'ଣ ଭାବଟା ଶ୍ରଦ୍ଧା ଜିନିଷଟା ନା, କିନ୍ତୁ ଆଚାର୍ଯ୍ୟମାନେ କହିଲେ ଶ୍ରଦ୍ଧା ନଥିଲେ ବି ଇଏ ଆଚାର୍ଯ୍ୟ ପ୍ରିନ୍ସିପୁଲ ଆଙ୍କ ଅର୍ଚ୍ଚନାଟା ନଦେଲେ ଆଙ୍କ ସଂସ୍କାରଟା ଆସିବେନି, ଅର୍ଚ୍ଚନା ଦେଲେ ବାଧ୍ୟ ହେଇମାନେ ଉଠିବେ, କୀର୍ତ୍ତନ ଟିକେ କରିବେ, କ'ଣ ଭଗବାନଙ୍କ ସେବା କରିବେ, ତେଣୁ ସମ୍ବନ୍ଧ ଜ୍ଞାନକୁ ଯୋଡ଼ିବା ପାଇଁ, ଯେହେତୁ ଭକ୍ତିଟା କରିପାରିବେ ସମ୍ବନ୍ଧ ନାହିଁ ଭକ୍ତି କରିପାରିବେନି, ଅର୍ଚ୍ଚନଟାକୁ ଯୋଡ଼ିଲେ ନାମ କୀର୍ତ୍ତନ ସବୁ ହବ, ଶ୍ରବଣ କୀର୍ତ୍ତନ ଡାଇରେକ୍ଟ ଯିବ କରିପାରିବ ନାହିଁ, କିଛି ଦିନ ତୁମେ କରୁନା ଦେଖୁନ, କିଛି ଦିନ କରି ତାପରେ ଚିତ୍ତବୃତ୍ତି ଧୀରେ 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 ଛାଡ଼ିଯିବ, ସେଟା ସ୍ୱାଭାବିକ କେତେବେଳେ ହବ, ନିଷ୍କାମ କର୍ମ ଯୋଗ ହେଉଛି ତାର ପ୍ରଥମ, ଆମର ଏଇଟା ନିଷ୍କାମ କର୍ମ ଯୋଗଟା ନା ପ୍ରଭୁପଦ ଇଣ୍ଟ୍ରୋଡ୍ୟୁସ୍ କରୁଛନ୍ତି ନା, ସେମାନେ ସେଗୁଡ଼ା ବୁଝିପାରନ୍ତି, ସେଟା ତ ସବୁ ଛାତ୍ର ପଢ଼ୁନାହାନ୍ତି, ଏଟା ସବୁ କ'ଣ କୁହାଯାଏ, ସେଇଟା ସବୁ ସେଣ୍ଟିମେଣ୍ଟାଲିଷ୍ଟ ଭାବ ପ୍ରଣ, ତାଙ୍କ ମାନେ ଇଚ୍ଛାଟା ପୂର୍ତ୍ତି ହେଲାନି, ତାଙ୍କ ମନଟା ମାନି ନେଲେନି, ଆଚ୍ଛା ଗୁରୁ ପ୍ରିନ୍ସିପୁଲ ସହିତ ଡିପୁଟି ପ୍ରିନ୍ସିପୁଲ ସହିତ ସେମାନେ ଫଟକିଣି ଏଗେନଷ୍ଟରେ ପଡ଼ିବେ, ଗୋଟେ ଗପି ଇସ୍କନ୍ ହେଲା ତାହେଲା ତାହେଲା, ହେଲେ କିଛି ଭକ୍ତି ନାହିଁ, ଖାଲି କ'ଣ କରୁଛନ୍ତି, ୟା କରୁଛନ୍ତି, ଖାଉଛନ୍ତି, ତାଙ୍କ ଆରମ୍ଭ କରି କି ଜଣେ ଶୁଦ୍ଧ ସାଧୁ ପରମ୍ପରାରେ ଆସୁଛନ୍ତି ତାଙ୍କ ପ୍ରିନ୍ସିପଲଟା ତୁମେ ଜାଣିନ, ମରିଯିବୁ ତୁମେ। ତା ପ୍ରିନ୍ସିପଲଟା ହେଉଛି ଏଇଟା, ସେ ତୁମକୁ ନିଷ୍କାମ କର୍ମ ଯୋଗ, ତୁମେ ସାକ୍ଷାତ ଭକ୍ତିଟା କରିପାରିବ ନାହିଁ, ତୁମକୁ ନିଷ୍କାମ କର୍ମ ଯୋଗ ପାଇଁ ସବୁ ପ୍ରକାର ଆରେଞ୍ଜମେଣ୍ଟ କରିଦେଇକି ଗଲେ। ତୁମର କ୍ୱାଲିଫାଏଡ୍ ଲୋକଟା ଅଛ, ତୁମେ କଲେକ୍ସନ କରିପାରିବ, ଯାଅ କୃଷ୍ଣଙ୍କ ପାଇଁ କଲେକ୍ସନ କରି ଆଣ, ସେ ଟଙ୍କା ଗୁଡ଼ା କାହାକୁ ଦିଅ, କୃଷ୍ଣ ନିଷ୍କାମ କର୍ମ ଯୋଗ ହେଇଗଲା। ଆଉ ତୁମେ ଯଦି ସେ ଟଙ୍କାର ଟଙ୍କାଟା ରଖିଦେଲ, ତ ନିଷ୍କାମ କର୍ମ ଯୋଗ ତୁମେ ତ କରିପାରିବନି। ଆଉ ତୁମେ ଯୋଉ ଫଳଟା ଭଗବାନଙ୍କୁ ଅର୍ପଣ କରିବା କଥା ସକାମ କରିଦେଲ, ଆଉ ଚିତ୍ତ ଶୁଦ୍ଧି ହବନି। ସେଠି ବର୍ତ୍ତମାନ ବହୁତ ଭକ୍ତମାନେ ବହୁତ ଡାଉଟ୍ କରନ୍ତି, ପ୍ରଶ୍ନ ପଚାରନ୍ତି, ସେ ଏତେ ଦିନ ଭକ୍ତି କରିଥିଲା, ସେ ଏତେ ଦିନ ସେବା କରିଥିଲା, ତାର କାହିଁକି ଏମିତି ଅସୁବିଧା ହେଇଗଲା। ତୁମେ ସେବା କରିଛ ଠିକ ଅଛି, ସେଟା ପ୍ରଥା ଯାଇନି, କିନ୍ତୁ ନିଷ୍କାମ କରିଛ କି ସକାମ କରିଛ? ଯଦି ନିଷ୍କାମ ନ କରିଥିବ ତ ଚିତ୍ତ ଶୁଦ୍ଧି ହବନି। ନିଷ୍କାମ କର୍ମ ଯୋଗର ନେକ୍ସଟ ଷ୍ଟେପ୍ ହେଉଛି ଚିତ୍ତ ଶୁଦ୍ଧି। ଚିତ୍ତଶୁଦ୍ଧି ନହେଲେ ତୁମ ଆନନ୍ଦ କୋଉଟା ଲାଗିବ? ସେବାଟା ଆନନ୍ଦ ଲାଗିବନି, ନାମଟା ଆନନ୍ଦ ଲାଗିବନି, ଶ୍ରବଣ କୀର୍ତ୍ତନ ଆନନ୍ଦ ଲାଗିବନି, ଯେଉଁଟା ସବୁ ଭକ୍ତିର ସବୁ ଆନନ୍ଦ ହୁଏ, କିନ୍ତୁ ତୁମକୁ ସବୁ ବିଷୟ ଭଳିଆ ଲାଗିବ। ଦେଖୁନ କର୍ମୀ ଲୋକ ଆସିକି ମନ୍ଦିର ଖୁସି ହେଇ ଚାଲିଯିବ, ମନ୍ଦିର ହୋଇଥିବା ଲୋକ ତାକୁ ଦୁଃଖ ଲାଗିବ। କର୍ମୀ ଲୋକ ମନ୍ଦିର ଆସିଥିଲେ କେତେ ସୁନ୍ଦର ହେଇଛି ଇସ୍କନ ମନ୍ଦିର, କେତେ ବଢିଆ କୀର୍ତ୍ତନ ହେଉଛି, ତାଙ୍କୁ ଭଲ ଲାଗିଲା, ଆମକୁ ଭଲ ଲାଗୁନି। କାହିଁକି ନିଷ୍କାମ କର୍ମଟା କୃଷ୍ଣ ପାଖରେ ପହଞ୍ଚି ପାରୁନି, ଯେଉଁଟା କୃଷ୍ଣ ପାଖରେ ପହଞ୍ଚିବା କଥା। ବାଟ ବାଟ ମାରଣା କୁହନ୍ତିନି ଓଡ଼ିଆରେ, ବାଟ ମାରଣା ହେଇଗଲା। ଆମେ 100 ଟଙ୍କା ଆଣିଲେ ସେଟା 100 ଟଙ୍କାରୁ 101 ଟଙ୍କା ଆମର କଣ ପକେଟରେ ଥିବ ତାକୁ ଦବା ଦରକାର। 100 ଯଦି ଆମେ 1 ରଖିଦେଲେ ସରିଲା, ଆମର କିଛି ନାହିଁ, ସବୁ କୃଷ୍ଣଙ୍କର। ଆଉ ଏଇଟା କେବଳ ବ୍ରହ୍ମଚାରୀ ପାଇଁ, ଗୃହସ୍ଥ ପାଇଁ ବିଷୟ। ଗୃହସ୍ଥ କଣ କରିବ କହିଲେ, କଣ ଦାରା ପୁତ୍ର ତୁମାର ବୋଲିଆ ରକ୍ଷା, ନା ନାଇଁ ରକ୍ଷା କରି ଆମେ ମାତ୍ର ପାଲକ ଆସି ପଦଟା ସୁତ ଦାରା ସୁତ ରକ୍ଷା କରି ଆମେ ମାତ୍ର ପାଲକ ହୋଇଆ, ପିଲା ଛୁଆ ଘର ଦ୍ୱାର ସବୁ ହେଉଛି ଆପଣଙ୍କର, ମୁଁ କେବଳ ରକ୍ଷା କରିବା ପାଇଁ ପାଳକ ହେଇଛି, ମୁଁ କେବଳ ଜଗିଛି ଗୋଟେ ସିକ୍ୟୁରିଟି ଗାର୍ଡଟା। ଆଉ ଗୁରୁଦେବ ସେ ଉଦାହରଣ ଦିଅନ୍ତି, ଯେମିତି ବ୍ୟାଙ୍କରେ ରହିଛି ଯୋଉ ସିକ୍ୟୁରିଟି ଗାର୍ଡଟା, ସେ କ୍ୟାସିୟର ଡିପାର୍ଟମେଣ୍ଟକୁ ପ୍ରୋଟେକ୍ସନ ଦଉଛି, ମ୍ୟାନେଜରକୁ ପ୍ରୋଟେକ୍ସନ ଦଉଛି, ବ୍ୟାଙ୍କକୁ ପ୍ରୋଟେକ୍ସନ ଦଉଛି, ପବ୍ଲିକ ଲୋକ ପ୍ରୋଟେକ୍ସନ ଦଉଛି, ସେ କହୁନି ଯେ ମୁଁ ହେଉଛି ବ୍ୟାଙ୍କର ମାଲିକ। ଆମର ତୁମେ ଗୃହସ୍ଥ ହୋଇକି ବ୍ରହ୍ମଚାରୀ ଏଟା ନିଷ୍କାମ ଭକ୍ତି ଯୋଗ। ପିଲା ଛୁଆ କାର କୃଷ୍ଣଙ୍କର, ସ୍ତ୍ରୀ କାର କୃଷ୍ଣଙ୍କର, ମୁଁ କାର କୃଷ୍ଣଙ୍କର, ଟଙ୍କା ପଇସା କୃଷ୍ଣଙ୍କର, କରୁଛି କଣ କୃଷ୍ଣଙ୍କ ପାଇଁ କରୁଛି, ସୁଖ ଦୁଃଖ କୃଷ୍ଣଙ୍କର, ଯେ ମାଲିକ ସେ କାଲକୁଲେସନ କରିବ, ମୁଁ ତ ମାଲିକ ନୁହେଁ। ଏଇ ସେଲ୍ସମ୍ୟାନ ଗୋଟେ କଣ ସେଲ୍ସମ୍ୟାନ କୁହନ୍ତି ନା, ସେଲ୍ସମ୍ୟାନ ଥାନ୍ତି, ସେଲ୍ସମ୍ୟାନ କଣ ଲାଭ ହେଉଛି, କେତେ ବିକ୍ରି ହେଲା କ୍ଷତି ହେଲା, ମୁଁ ଯାଇଛି କଳା ମନ୍ଦିରରୁ ଶାଢ଼ୀ ଆଣିନି, ମୁଁ ଭୁବନେଶ୍ୱର କେଉଁ ଦୋକାନକୁ ଯାଇନି ଜୀବନରେ, କୌଣସି ଦୋକାନକୁ ଜୀବନରେ ଯାଇନି, ମୁଁ ଭୁବନେଶ୍ୱର ଜୀବନ କୌଣସି ଦୋକାନ ଦୁଇଟା ଦୋକାନକୁ ଯାଇଛି। ମୁଁ ତ ହେଠି ପଚାରିଥିଲି, ଯା ଠାକୁରଙ୍କ ଡ୍ରେସ୍ ଆଣିବା ପାଇଁ କଳା ମନ୍ଦିରକୁ ଯାଏ, ଆଉ ଗୋଟେ ସେ ଚୁମ୍କି ଫୁମ୍କି ଆଣନ୍ତି, ସେଇଟା ଗୋଟେ କ'ଣ ସିଆଡ଼େ ମୋର, ମୁଁ ଆଉ କୁଆଡ଼େ ଭୁବନେଶ୍ୱର କୁଆଡ଼େ ଯାଇନି କି ଆଗ୍ରସ୍ତ ଘରୁ ଯାଇନି, ମୁଁ କୁଆଡ଼େ ଯାଇନି ଜୀବନରେ, ମୁଁ ଭଲ ପାଇନି କି କୁଆଡ଼େ ଯାଇନି, କଳା ମନ୍ଦିରକୁ ଯାଇନି। ସେ ଲାଇଫ୍ ମେମ୍ବରଟା ତାକୁ କହିଲେ ଟିକେ, କାରଣ ମୋ ଚଏସ୍ରେ ମୁଁ ସେଆଡ଼ୁ ଆଣେ ଠାକୁରଙ୍କର। ଆଉ ଗୋଟେ ସେ ଥାଏ ସେ ବ୍ରିଜ୍ ପୂର୍ବରୁ, ସେ ରେଲୱେ ବ୍ରିଜ୍ ପୂର୍ବରୁ ଭିତରକୁ ସେଇଟା ଯେଉଁ ଠାକୁରଙ୍କର ଚୁଙ୍ଗି ଭୁଙ୍ଗି ସୂତା ସବୁ ଆଣେ, ସେ ସେଲ୍ସମ୍ୟାନ ଗୁଡ଼ା ତିଆରି, ତାଙ୍କର କିଛି ନାହିଁ, ସେ ଗପୁଥିବେ, ତାଙ୍କର କିଛି ଆସିଲା ତାର କହିଲେ ତାର ତାଙ୍କ ଦରମାଟା କଟିଯାଉଛି ସେଲ୍ସମ୍ୟାନଙ୍କର, କିଛି ନାହିଁ ତାର ଲାଭ, କିନ୍ତୁ ତା ସେଲ୍ସମ୍ୟାନ କ'ଣ ଦରକାର ଅଛି, ତାର ଠିଆ ହେବା ଦରକାର କି ଆସିଲେ କଷ୍ଟମର ଦେଖିବା ଦରକାର। ଆମେ ସେଭଳି ସେଲ୍ସମ୍ୟାନ, ପିଲା କ'ଣ ଏମିତି ଖରାପ ହେଇଗଲେ, ମୋତେ ବହୁତ ବେଳେବେଳେ ଭକ୍ତ ତଙ୍ଗ କରିଦିଅନ୍ତି, ପ୍ରଭୁ ମୋ ଭକ୍ତ ଏମିତି, ମୋ ପୁଅଟା ଏମିତି ହେଇଗଲା, ସେମିତି ହେଇଗଲା, ଏମିତି କରୁନି ଦିନରାତି, ତୁ ପୁଅ ଏତେ କ'ଣ, ତୁମେ ଡିଭୋର୍ଟ କେମିତି ହେଲ ନା, ତୁମେ ପୁଅଟା କୃଷ୍ଣଙ୍କ, କୃଷ୍ଣ ତ ଖରାପ କରିଦେ କରିଦେବେ, ଭଲ କରି 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 ମୁଁ ଏତେ ମୁଣ୍ଡ ପୁରିପାରିବିନି, କୃଷ୍ଣଙ୍କୁ ନିଷ୍କାମ ଜିନିଷ ନା, ମୋ ସ୍ତ୍ରୀ କୃଷ୍ଣଙ୍କର, ମୁଁ ଯେତେ କରିବା କଥା ସେତିକି କରୁଛି, ମୁଁ ଅଧିକା କେୟାର କରିପାରିବିନି, ମୋତେ ଡିଷ୍ଟର୍ବ କରନି। ଆମେ ରେସ୍ପନ୍ସିବୁଲ କ'ଣ ନେଇପାରିବା? ଆମେ ଗୋଟେ ବିଚାର କର, ଆମର ଭାଗ୍ୟଟା କ'ଣ ଆମେ ଜାଣିନେ, କାଲି ସକାଳ ଆମର କ'ଣ ହବ ଆମେ କହିପାରିବାନି, ଆମେ ଆମ ଆଗ ଯିବା ପଛକୁ ଯିବା ଆମେ କହିପାରିବାନି, ଆମକର ଭଲ ଅଛି ନା, ଆମେ ଅନ୍ୟ କାହାକୁ ସାହାଯ୍ୟ କରିପାରିବା? ତେଣୁ ସମସ୍ତଙ୍କୁ ସେ କୃଷ୍ଣ ପାଖରେ ପହଞ୍ଚେଇ ଦେବାକୁ ପଡିବ, ଏଇଟା ହେଉଛି ଗୃହସ୍ତ ଜୀବନ ନିଷ୍କାମ କର୍ମ। ଆଉ ସାଧୁର ବିଷୟ, ଏ ଦେହ ଏ ମନ ଯାହା ମୋର ଯୋଗ୍ୟତା ଯେ ସବୁ କୃଷ୍ଣ ଆପଣଙ୍କର, ଅର୍ପିଲ ତୟା ପଦେ ନନ୍ଦ କିଶ, ଏଇଥିରୁ ଆରମ୍ଭ ହେଲା ନିଷ୍କାମ। ଆମେ ନ ହେଇପାରିଲେ ଚିତ୍ତ ଶୁଦ୍ଧି ହବ, ଆମେ କ'ଣ ପ୍ରାୟ ସକାମ ହେଇଯାଉଛେ ନା, ମୁଁ ଏତେ କହିଲି ମୋତେ କାଇଁ ଗୋଟେ ସମ୍ମାନ ମିଳିଲାନି, ମୁଁ ଏଇଟା କହିଲି ମୋତେ କାଇଁ ଲୋକ ଏହା କହିଲେ, ନା ଏଇଟା ନିଷ୍କାମ। ସୁଖ ଦୁଃଖ ଆସିବ, ଲାଭ କ୍ଷତି ଆସିବ, ଜୟ ପରାଜୟ ଆସିବ, କିନ୍ତୁ ମୋତେ କରିବାକୁ ପଡ଼ିବ, ଯୁଦ୍ଧ ତ ଯୁଦ୍ଧ ହୁଏ, ଯୁଦ୍ଧ ଯୁଦ୍ଧ ପାଇଁ ମୁଁ ଯୁଦ୍ଧ କରୁ, ଯେତେ ଜୟ ପରାଜୟ ହେଉଛି ମୁଁ କହିପାରିବିନି, ନିଷ୍କାମ। ମୋତେ କର୍ମ କରିବାର ଅଛି ସଂସାରରେ, ମୋତେ ସେବା କରିବାର ଅଛି, ମୁଁ କହିପାରିବିନି କୃଷ୍ଣଙ୍କର ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି, ମୁଁ କହିପାରିବିନି ଏତେ କୃଷ୍ଣଙ୍କ ସୁଖ ହଉଛି କି ନାହିଁ, କଣ କରିବି, ମୋ ଶରୀର ଇନ୍ଦ୍ରିୟ ଅଛି, ଯଦି କୃଷ୍ଣଙ୍କ ସେବା ନ କରିବି ତାହେଲେ ମାୟା ସେବା କରିବି, ବସି କାହିଁକି ରହିବି, ତମେ କୃଷ୍ଣଙ୍କ ସେବା କରିବି, କୃଷ୍ଣ ସୁଖୀ ହୁଅନ୍ତୁ ନାହାନ୍ତି ମୁଁ କଣ କରିବି, ମୁଁ ସେ ଗୋଟେ ଉଦାହରଣ ଦିଏ, କୋଉଠି ପଢ଼ିନି ମୁଁ, କିନ୍ତୁ ଭଗବାନ ମୋତେ କହିଦିଅନ୍ତି ବେଳେବେଳେ ମୁଁ କହିଦିଏ, ଗୋଟେ ପୂଜାରୀ ତା ଜୀବନ ସାରା ସେବା କରିବ, ଜୀବନ ସାରା ତାର ଠାକୁରଙ୍କ ସେବା କରିବ, ମୁଁ କହିପାରିବିନି ଭଗବାନ ଆପଣ ଖାଉଛନ୍ତି କି ନାହିଁ, ଆପଣ କଥା କହୁଛନ୍ତି ନା, ମୁଁ କହିପାରିବିନି, ମୁଁ କହିପାରିବିନି, ମୋର କର୍ମ ମୋତେ ଗୁରୁଦେବ କହୁଛନ୍ତି ମୁଁ କରୁଛି, ମୁଁ କହିପାରିବିନି କ'ଣ ହବ, ଆପଣ ଆପଣ ଭଗବାନ କି ଆପଣ ମୋ ସାଙ୍ଗରେ ସିପୋର୍ଟ କରିବେ କି ନା, ମୁଁ କହିପାରିବିନି, ଜଣେ ଦେଶ ଗୋଟେ ସରଳ ଭାବନାରେ କେବଳ ଜୀବନ ସାରା ସେବା କରେ ତ କୃଷ୍ଣ ଦେଖା ଦେବେନି, କୃଷ୍ଣ ତମରେ ପଡ଼ିଯିବ, ଭଗବାନ ଜଣେ ଗୋଟିଏ ଜିନିଷ ଚିନ୍ତା କରିବା ଦରକାର, ମୁଁ ଜାଣିନି ଭଲ ମନ୍ଦ କିନ୍ତୁ ମୋତେ କରିବାକୁ ପଡ଼ିବ, ତତ ଯୁଦ୍ଧା ଯୁଦ୍ଧସ ଏଇ ଫର୍ମୁଲାଟା ଫୁଟ୍ କରିବାକୁ ପଡ଼ିବ, ମୁଁ କରିବି କାରଣ ମୋତେ ଗୁରୁଦେବ, ବାସ୍ ମୁଁ କହିପାରିବି ମୋତେ କୃଷ୍ଣ ଦେଖା ହେବେ କି ନାହିଁ, ମୋର ଭକ୍ତି ହେବ କି ନାହିଁ, ମୁଁ କହିପାରିବି, ଆଚ୍ଛା ଭଗବାନ ଯଦି ଶୁଦ୍ଧ ନ କରିବେ ସେ ଭଗବାନ କେତେ ଦିନ ଉପାସ ରହିବେ, ପୂଜାରୀ ଯଦି ଭଲ ନ ହେଲା ଠାକୁର ଉପାସ ରହିବେ, ରୁହନ୍ତୁ କେତେ ଦିନ ଉପାସ ରହିବେ, ସେ ବଳ ଥଣ୍ଡା ହେଇଯିବେ, ସେ ବଳ ତା ସହିତ ଶୁଦ୍ଧି କରିବେ, ଆମେ ଛାଡ଼ିଦେବା, ଆମେ ଛାଡ଼ିଦେଲେ ଆମେ ଶୁଦ୍ଧ ହେଇପାରିଲେନି, ସେ ତାଙ୍କର ଭୋଜନକୁ ବନ୍ଦ ହେବ, ସେ ଏ ମନ୍ଦିର ନ ଖାଇଲେ ଏଠି ରାଧା ମାଧବ ନ ଖାଇଲେ ତାହେଲେ ଆଉ ଗୋଟେ ଖାଇଦେବେ, ଜଗତର କର୍ତ୍ତା ଆମେ ଆମ 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 ଆଇଟମଟା ତାକୁ ପସନ୍ଦ ହେଇନି, ଠିକ ଅଛି ଏଠି ଭଲ ହେଇନି, ଆଜି ପଟା ମଣ୍ଡରେ ଭଲ ହେଇନି, ଭୁବନେଶ୍ୱର ଖାଇଦେବେ, ମାୟପୁର ଖାଇଦେବେ, ସେ ଗୋଟେ କୃଷ୍ଣ ନା, ଆମେ ଛାଡ଼ିଦେବା, ଆମେ ସେବାରୁ ବଞ୍ଚିତ ହେଇଯିବା, କିନ୍ତୁ ତାଙ୍କ ସେବା ଚାଲିବ, ବ୍ରହ୍ମା ଶିବ ତାଙ୍କ ସେବା ଖୋଜୁଛନ୍ତି ଆଉ, କିନ୍ତୁ ଆମକୁ ନିଷ୍କାମ ହେବାକୁ ପଡିବ, ମୁଁ କରୁଛି ସେବା, ମୁଁ କହିପାରିବିନି ମୋର କ'ଣ ହବ, ସୁଖ ଅଛନ୍ତି ନା, ମୁଁ କହିପାରିବି, କିନ୍ତୁ ମୋର ଏଇଟା ଡ୍ୟୁଟି, ମୋର ଏଇଟା କର୍ତ୍ତବ୍ୟ, ଆଉ ତାର ଫଳ କ'ଣ, ନିଷ୍କାମ, ମୁଁ କହିପାରିବିନି ମୋର କିଛି କାମନା ନାହିଁ, କେଉଁଠି ଏଇ ଯେ ବେଶପୂଜା ବହିର ଆର୍ଟିକଲ ଗୁରୁଦେବ ସେଇଟା କହିଛନ୍ତି ପ୍ରଭୁପାଦଙ୍କର କଥା, ପ୍ରଭୁପାଦ କିନ୍ତୁ ମୋର ସକ୍ସେସ୍ ହବ କି ନା, ମୁଁ କହିପାରିବିନି, ସିମ୍ପଲି ଗୋଟେ ଡିସିପ୍ଲିନ୍ କାମ ହେବା ଦରକାର, ସେ ଗୁରୁଙ୍କର ଅର୍ଡର୍କୁ ଫଲୋ କରିବ, ଜମ୍ପାବଡ଼ା ପାର ପ୍ୟାଟର୍ନ ପ୍ରାପ୍ତ ହେଇଛନ୍ତି ସେଭଳି ଗୁରୁଙ୍କୁ ସେ ଫଲୋ କରିବ, ସିମ୍ପଲି ୟୁ ହାଭ୍ ଟୁ କ୍ୟାରି ଦି ଅର୍ଡର୍ ଅଫ୍ ସ୍ପିରିଚୁଆଲ୍ ମାଷ୍ଟର୍, ହ୍ୱେଦର୍ ୟୁ ୱିଲ୍ ଗେଟ୍ ସକ୍ସେସ୍ ଅର୍ ନଟ୍ ୟୁ ୱିଲ୍ ନଟ୍ ୱରି, ଏ ଶୁଣିବ କାଲି ଚକ୍ରପ୍ରଧାନ ଟିକେ ଆସିଯିବ, ଏଇ ବ୍ୟବସାୟତ୍ମକ ବୁଦ୍ଧିରେ କ'ଣ କହିବେ, ମୋର ଭକ୍ତି ହଉ ବା ନ ହଉ, ମୋର ସଂସାର ଉଦ୍ଧାର ହଉ ବା ନ ହଉ, ମୋ ସ୍ୱପ୍ନରେ ବି ଅନ୍ୟ ବେଳା ଆସିନା, ମୋ ଗୁରୁଦେବ ଯାହା ମୋତେ କହିଛନ୍ତି ମୁଁ ସେଇଟା ହିଁ କରିବି, ଏଇଟା ହେଉଛି ବ୍ୟବସାୟତ୍ମକ ବୁଦ୍ଧି, ଚଲା ଉଠିଏ କାମ ମୁଡ଼ିଆରେ ମୁଁ ସେଇଟା କୁହେ, ସାହୁ କହିଛି ପଚିଲା ଧାନରେ ମହି ଦେଉଛି, ସାହୁ କହିଲା ଆଉ ସାହୁ ସାହୁ କାହାର କୁହନ୍ତି ନା, ସାହୁ ପଠେଇଛି ଆଉ ତେର ଘଣ୍ଟାଟା, ସାହୁ କହିଲା ଯାହାର ମହି, ଆରେ ମହିଟା କେଉଁଠି ଦିଆଯାଏ, ଯେଉଁ ଜମି ଗୁଡ଼ା ଭଙ୍ଗା ହେଇଥାଏ, ତାପରେ ତୁ ମହି ଦେବୁ, ଆଉ ସେ ପଚାରିଲାଣି କେଉଁ ଜମି, ତାର ପାଚିଲା ଧାନ ଯାଇ ମହି ଦେଉଛି, ତାକୁ ଧରିଲେ ତାକୁ କହିଲେ ତୁ ମହିଟା ପାଚିଲା ଧାନ, ଆମେ ସାହୁ କହିଛି ଗଧା, ସେଇଟା ଏଠି ଦବା କଥା, ଗୋଟେ ହଳ ବିଲରେ ଦବା କଥା, ମହି ପାଚିଲା ଧାନ ତତ୍ମନ ଅଧିତମ ଉତ୍ତମ, ବାପା ମୁଁ କହୁଛନ୍ ନା, ନବତା ଭକ୍ତି କହିଲେ ଶ୍ରବଣ କୀର୍ତ୍ତନ ବିଷ୍ଣୁ, ଏଇଟା କହିସାରିଲା ପରେ ତାପବର୍ତ୍ତୀ ଶ୍ଳୋକ, ଏଇଟା କହୁଛ ନା ପ୍ରହ୍ଲାଦ, ତୁମେ କୁହ ନା ଶ୍ରେଷ୍ଠ ବିଦ୍ୟା କ'ଣ ଅଛି ସଂସାର, ସେଠି ସେ କହିଛନ୍ତି ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତନ ବଲକ୍ଷଣ, ଏ ଭକ୍ତି ନ ଲକ୍ଷଣ ରୂପକ ଭକ୍ତିକୁ ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତନ ବଲକ୍ଷଣ କ୍ରିୟତେ ଭଗବତ ଅଧା, ସାକ୍ଷାତ ଭାବରେ ଭକ୍ତି କରିବାକୁ ପଡିବ, ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତନ ବଲକ୍ଷଣ, ଚକ୍ରବର୍ତ୍ତୀ କମେଣ୍ଟରେ ଉଠେଇଲେ କର୍ମକାଣ୍ଡ ଆଉ ଭକ୍ତି ଭିତରେ କ'ଣ ପାର୍ଥକ୍ୟ ହେଲା, କର୍ମକାଣ୍ଡ ଦେଖିଛ ନା ଯଜ୍ଞ ଭଜ୍ଞ ସରିଲା ପରେ କ'ଣ କହିବେ, କରିସାରିଲା ପରେ ଅର୍ପଣ କରିବେ, ସେ ଶ୍ଳୋକଟା ନାହିଁ ନା କ୍ରାୟନ ବାଚା ମନୁଷ୍ୟ ଇନ୍ଦ୍ରିୟ, ସେ ଶ୍ଳୋକଟାକୁ ଲାଷ୍ଟକୁ କହିବେ, ସେ ଭାଗବତ ଶ୍ଳୋକ, କର୍ମ କରିସାରିକି ଭକ୍ତି କ'ଣ ଅର୍ପଣ କରିବେ, ଆମର କ'ଣ ନ ତୁ କିଏ ଲେଖିଲେ, ସ୍ୱାମୀପାଦ ମୋତେ ଲେଖିଲେ ଅର୍ପିତା ସତୀ, ଅର୍ପିତା ସତୀ କ୍ରିୟତେ ନ କ୍ରିୟତେ ଅର୍ପିତ, ଅର୍ପିତ ଅର୍ପିତ ହେଇକି କର୍ମ କରିବେ, ସ୍ୱାମୀପାଦଙ୍କର ଗୋଟେ ଚକ୍ରପାଦଙ୍କର ସ୍ୱାମୀପାଦଙ୍କର ସେ ମଝିରେ ମଝିରେ ବହୁତ ମଞ୍ଜି କଥା ଆମର ସିଦ୍ଧ ସ୍ୱାମୀ ଉଠାନ୍ତି, ଅର୍ପଣ ହେଇକି କର୍ମ କର ଭକ୍ତି ଯୁଗରେ, କର୍ମରେ କ'ଣ କର୍ମ କର୍ମକାଣ୍ଡରେ କରିସାରିକି ଅର୍ପଣ କରିବ, ଆମର କ'ଣ କରିବାକୁ ପଡିବ, ଅର୍ପଣ ଅର୍ପିତ ହେଇକି କର୍ମ କରିବାକୁ ପଡିବ, ଅର୍ପିତ ମାନେ ମୁଁ କୃଷ୍ଣଙ୍କର ମୁଁ କର୍ମ କରୁଛି, ଆମେ ନିଜେ କର୍ମ କରିସାରି କୃଷ୍ଣଟା ଗ୍ରହଣ କରନ୍ତୁ ନାହିଁ, ମୁଁ କୃଷ୍ଣ ଆପଣଙ୍କ, ଗୋପୀ ଭାବଟା କ'ଣ କିଏ ଗୋପୀ ଭାବ ଶ୍ରେଷ୍ଠ କାହିଁକି କୁହାଯାଏ, ରାଧାରାଣୀ ଗୋପୀ ସମସ୍ତେ କ'ଣ ଆମେ ଚନ୍ଦ୍ରାବଳୀ, ଚନ୍ଦ୍ରାବଳୀ ଆଉ ରାଧାଙ୍କ ଭିତରେ ଯୋଉ ସୂକ୍ଷ୍ମ ପାର୍ଥକ୍ୟଟା କ'ଣ ଜଗତ ଧରିପାରୁଥିଲା, ଗୋସ୍ୱାମୀମାନେ ଧରିଦେଲେ ନା, ଚନ୍ଦ୍ରାବଳୀ ଚନ୍ଦ୍ରାବଳୀ କ'ଣ କହିବେ, କୃଷ୍ଣ ମୋର ରାଧା କଣ କହିବେ, ଗୋପୀମାନେ କଣ କହିବେ, ଆମେ କୃଷ୍ଣର ଅର୍ପଣର ଓଲଟା ହେଇଗଲା। ସେ ଚନ୍ଦ୍ରାବଳୀ କୃଷ୍ଣ ସୁଖ ଚାହୁଁଛନ୍ତି ନାହିଁ, ଆଉ ତାଙ୍କ ସୁଖ ନାହିଁ। ଚନ୍ଦ୍ରାବଳୀ ତୁମେ ଏମିତି ଭାବନି, ଦକ୍ଷିଣାଙ୍ଗୀ ନା, ରାଧାଙ୍କ ମାନକୁ ବୃଦ୍ଧି କରିବା ପାଇଁ, ରାଧାଙ୍କର କୀର୍ତ୍ତିକୁ ବଢ଼ିବା ପାଇଁ ସେ କୃଷ୍ଣଙ୍କର ଦକ୍ଷିଣ ଅଙ୍ଗରୁ ଆସୁଛନ୍ତି ନା ଚନ୍ଦ୍ରାବଳୀ, ସେ ତାଙ୍କ ନିଜ ସୁଖ ପାଇଁ କିଛି କରନ୍ତିନି। ଏଥିରେ ରାଧାଙ୍କର ମାନ ବଢ଼ୁଛି, ରାଧାଙ୍କ କୀର୍ତ୍ତି ବଢ଼ୁଛି। ଏଇଟା ଭଗବାନଙ୍କର ଗୋଟେ ବ୍ୟବସ୍ଥା ଥିଲା, କୃଷ୍ଣଙ୍କର ଗୋଟେ ବ୍ୟବସ୍ଥା ଥିଲା ଚନ୍ଦ୍ରାବଳୀ କୃଷ୍ଣଙ୍କ ସୁଖ ପାଇଁ। କାହିଁକି ଚନ୍ଦ୍ରାବଳୀ ହେବ ରାଧା ଏମିତି ସୁଖୀ କରିପାରିବେ, ମୁଁ ଯାହା କରିପାରିବି, ଆପନା ଆପନା ହବ ଶ୍ରେଷ୍ଠ କରି ମାନେ କଣ କରିବ, ଯାହା ଯୋଉ ରସ ରହିଲା ସେଇଟାକୁ ସେ ଶ୍ରେଷ୍ଠ ବୋଲି ଭାବିବ। ଆଉ ଚନ୍ଦ୍ରାବଳୀ କଣ କହିବ, ସବୁବେଳେ ଗୋଟେ ଗେଲ କଣ କୃଷ୍ଣ କରିବ, ମୁଁ ସବୁବେଳେ ଗୋଟେ ଗେଲ କଲେ ଟିକେ ମାନ ଅଭିମାନ କରିବାକୁ ପଡ଼ିବ, ଜାଣିଛୁ ଟିକେ ହଇରାଣ କରିବାକୁ ପଡ଼ିବ। ଆଉ କୃଷ୍ଣ ବି ସେମିତିଆ ନା, ସବୁବେଳେ ତା ଚକଲା ଗୋଟେ ସ୍ଥିର ହେବେନି, ଏତେ ଚଞ୍ଚଳ ବି ଭଲ ନୁହେଁ ନା, ଆଙ୍କୁ ଭଲ ଲାଗେନି କାହାକୁ, ଚନ୍ଦ୍ରାବଳୀକି ଟିକେ ଡାଣ୍ଟିବାକୁ ପଡ଼ିବ। କାରଣ ବେଳେବେଳେ ସ୍ତ୍ରୀ ସେ କୁହନ୍ତି ନା, ସ୍ୱାମୀଙ୍କୁ ବେଶୀ ଇଏ କଲା ମାନେ ସେ ଗୋଟେ ମୁଣ୍ଡରେ ଚଢ଼ି ଯାଉଛନ୍ତି, ତା ସ୍ନେହ ଘରୁ ଡାଣ୍ଟି ଦେଉଥିବ, କିନ୍ତୁ ସ୍ନେହଟା ଛାଡ଼ି ପାରିବନି। ଚନ୍ଦ୍ରାବଳୀର ଲକ୍ଷଣଟା ସେୟା, ଏଇଟା ତ ଭଗବାନଙ୍କର ବ୍ୟବସ୍ଥା, ସେ ତ ଆମ୍ଭଳି ଗୋଟେ ଯୋଜନା କରି କିଛି କରୁନାହାନ୍ତି, ଏଇଟା ଲୀଳା ପୃଷ୍ଟି ପାଇଁ। ଚନ୍ଦ୍ରାବଳୀ ଜାଣିଶୁଣିକି ଅଟକିକି ବେଶ ସମୟ ରଖିବେ, ଜାଣିଛନ୍ତି ରାଧା ଜଣେ ବାସର ଶଯ୍ୟା କରୁଥିବେ, ଆଉ ଗଲେ ଇଏ ସାମସୁନ୍ଦର ଗଲେ ଗାଳି ଦୁଇଟା ଗାଳି ଖାଇବ ଟିକେ ଭଲ, ଆଉ ବିଷାକତାର ଅଗ୍ନିଶମ ହେଇକି ରହିଥିବ ଝାଟିବେ, ଆଉ ଲଳିତା ଦୁଇଟା ଚିନ୍ତା କରୁଥିବେ। ଲଳିତାଙ୍କର ବହୁତ ବଡ଼ ରୋଲ ନା, ସେ ସମାନା କୃଷ୍ଣ ଦୁଃଖ ରାଧା ଦୁଃଖ ସବୁ ଜାଣିକି ସେ ବାଲାନ୍ସ କରନ୍ତି। ଯୋଉ ଭାବଟା କେତେ ବଡ଼ ଡିଫରେନ୍ସ ରହୁଛି, ଚନ୍ଦ୍ରାବଳୀ ସେବା କରିକି କୃଷ୍ଣଙ୍କୁ ସୁଖୀ କରିବା ପାଇଁ ଚାହୁଁଛନ୍ତି, ଗୋଟେ ଦୋଷ ରହିଗଲା କଣ, କୃଷ୍ଣ ମୋର, ଏ ଭାବଟା ଆମର ନୁହେଁ। ଆମ ଭାବ କଣ, ଆମେ କୃଷ୍ଣଙ୍କର, କୃଷ୍ଣ ମୋର କହିଦେଲା ବେଳକୁ ଆମ ନିଜ ସୁଖ ଟିକେ ରହିଯାଉଛି, ନିଜ ସୁଖ ଟିକେ ରହିଛି, କିନ୍ତୁ ମୁଁ କୃଷ୍ଣଙ୍କର। ସେଥିପାଇଁ ପ୍ରଭୁ ମୁଁ ଭଲ ହେଲେ ବି ଆପଣଙ୍କର, ଖରାପ ହେଲେ ବି ଆପଣଙ୍କର, ମୁଁ ପତିତ ହେଲେ ବି ଆପଣଙ୍କର, ପଣ୍ଡିତ ହେଲେ ବି ଆପଣଙ୍କର, ଆମ ଭାବଟା ଏଇଟା ନା। ସେଥିପାଇଁ ଶିଖାଏ ଶରଣାଗତି ଭକ, ଆଉ ଏଇଟା ମହାପ୍ରଭୁଙ୍କର ପ୍ରଥମ ଜିନିଷଟା ନା, ଶରଣ ସକତ ଶରଣାଗତରେ ଶିଖଉଛନ୍ତି ନା, ଆଉ ଆମ ଶରଣାଗତରେ ମେଚ୍ୟୁର୍ଡ଼ ନହେଲେ ଆମ ପରା କୌଣସି ଭକ୍ତିର ଅଙ୍ଗ ଗୁଡ଼ାକ ପରିପକ୍ୱତା ପରିପୃଷ୍ଟତା ହବନି, ଆଉ ସେ ଶରଣାଗତରେ ଗୋଟେ ଜୀବ ହେଇପାରିବନି ନା, କାରଣ ତାର ବହୁତ ପ୍ରକାର ରହିଛି, ବହୁତ ପ୍ରକାର ବାଧକ ରହିଛି। ସେଥିପାଇଁ ଗୁରୁବାନୁଗତ ଆମେ ଗୁରୁଙ୍କର କାମଟା କ'ଣ ହବ, ଗୁରୁଙ୍କର ଯୋଉ ଶରଣାଗତ ରହିବେ, ଗୁରୁ ସରେଣ୍ଡର ଅନୁଷ୍ଠାନ ଶିଖାନ୍ତି। ବାପା ତୁ ସବୁବେଳେ ଆମ ଗୁରୁଦେବ ସେ କଥା କୁହନ୍ତି, ଯେତେବେଳେ କିଛି କୃଷ୍ଣ କ୍ୱେଶ୍ଚନ୍ ତୁମେ କରିବ, କୃଷ୍ଣଙ୍କ ଶରଣ ଯାଉ ନା, ଗୋପାଳଙ୍କ ନାମ କର, ନା ପ୍ରଭୁଙ୍କ ଶରଣ ଯାଅ, କେଉଁ ଲେଖା ନାମର ଭକ୍ତ ଠାକୁର ରହିଲା, ନାମର ଶରଣ, ଶ୍ରୀଙ୍କର ଶରଣ, ସବୁ ଆମର ଶରଣ ନା, ଧାମର ଶରଣ, ସବୁ ଶରଣ ନେବାକୁ ପଡ଼ିବ, ଧାମର ତୁମେ ରହିବ, ଧାମର ଶରଣ ଯାଇନ, ଧାମବାସୀ ଜନେ ପ୍ରଣତି କରିବା ମାଗିବ କୃପାର ଲେସ୍, ଦେଖିଲେନି ଭକ୍ତ ଠାକୁର ତାପରେ ଧରି ଅବଦୂତ ବେଶ ସପୋଜ ଗୃହ ମାଗିବା ଖାଇବ, ସେଟା ଅଲଗା ପଦ ରହିଲା, ତା ଉପର ପଦ କି ତଳ ପଦ ରହିବ, ବୈଷ୍ଣବ ଚରଣ ରେଣୁ ଗାୟ ମାଥି ମାଖି ଧରି ଅବଧୂତ ବେଶ, ଅବଧୂତ ବେଶ ହେଇଥିବି, ବୈଷ୍ଣବ ଚରଣକୁ ସବୁ ଶରୀର ମାରିଥିବି, କି ଭାବ ଇଏ ବୈଷ୍ଣବ ଭାବ, ଆମର ଏସବୁ ଅତ୍ୟନ୍ତ ଶରଣାଗତି ଭାବଟା, ଆମର ସବୁ ଶରଣାଗତି, ଧାମରେ ରହିବି କିନ୍ତୁ ଶରଣ କାର ନେବି। ସେଥିରେ ଲେଖିଲେ ନା, ବୈଷ୍ଣବ ଦେଖି ଆଚରଣ ପଡ଼ିବ ହୃଦୟର ବନ୍ଧୁ ଜାଣି, ଧାମରେ ରହିଥିବି କିନ୍ତୁ ବୈଷ୍ଣବ ଦେଖି ତା ଚରଣ ପଡ଼ିବ, ମୋତେ ଟିକେ କୃଷ୍ଣଙ୍କୁ ଦିଅ, ସବୁ ଶରଣାଗତି। ତେଣୁ ଅର୍ପିତ ହେଇକି କାହିଁକି ଏଇ କଥାଟା କାହିଁକି ପଡ଼ିଛି, ଏଇ ଯୋଉ ଶ୍ଳୋକ ଏବେ ଆରମ୍ଭ ହେବେ, ଏ ନିଷ୍କାମ କର୍ମଯୋଗର ଆରମ୍ଭ, ଏଇଠୁ ଆରମ୍ଭ ଭଗବାନ ନିଷ୍କାମ କର୍ମଯୋଗ ଦେବେ, ଆମ ପ୍ରଚେଷ୍ଟା ଏଇଟା, ଆମେ ଆଚାର୍ଯ୍ୟ ପ୍ରିନ୍ସିପାଲ ନିଷ୍କାମ କର୍ମ କରିବା, ସୁଖ ଦୁଃଖ ଭଲ ମନ୍ଦ ମୋତେ ଏଇଟା କରିବାକୁ ପଡ଼ିବ, କୃଷ୍ଣଙ୍କର ସେବା, ଗୁରୁଙ୍କର ସେବା, ମୋତେ ଗୁରୁଦେବ କହିଛନ୍ତି, ଆଉ ଗୁରୁ ଏଇ ଶରଣାଗତା ଶିଖେଇବେ, ଶରଣାଗତ ତୁମେ ହସ, କୃଷ୍ଣଙ୍କର ଶରଣ ଯାଅ, ନାମଙ୍କର ଶରଣ ଯାଅ, ଗୁରୁଦେବଙ୍କର ଶରଣ ଯାଅ, ତୁଳସୀ ଆମର ସବୁ ଶରଣ ନା, ଦେଖୁନ ଆମେ କେତେ ବଡ଼ ପ୍ରାଣ, ଏଇ ଯୋଉ ଅଲେଖା ବାବା କ'ଣ କୁହନ୍ତି, ହଁ ଶରଣ ବାବା ଶରଣ କୁହନ୍ତିନି କି, କେଉଁଠି ଅଲେଖ ସମ୍ପ୍ରଦାୟ ଦେଇଥାଉ, ସେ ଅଲେଖ ମା କୁହନ୍ତି, ସେ କହେ ଶରଣ ବାବା, ଶରଣ ବାବା ମାନେ ବାବାଙ୍କୁ କୁହନ୍ତି, ମୁଁ ତ ଶରଣ ଗଲି, ତୁମେ ଏଠି ଜାଣିଛ ନା, ବାଲେଶ୍ୱର ଥିଲା ବେଳେ ସେ ଶିଶୁଗ୍ରାମ ଥିଲା ବେଳେ ସେ ବାବା ଚାହିଁଲେ ତା କହେ ବାବା ଶରଣ ମାନେ କ'ଣ, ମୁଁ ତୁମ ଶରଣରେ ଗଲି, ଏଇଟା ଆମ ଭଲ ପରମ୍ପରା ସବୁ, ମୁଁ ତାଙ୍କୁ ତ ଶିଖାନି, ଦେଖିକି ବାବାକୁ ସିଏ କେଉଁ ଶରଣ ଯାଉଛି, ସିଏ କୁଣ୍ଡି ଖାଇବା ଲୋକକୁ ଇଏ ତାର ଅବହୃତ ଲୋକ, ସେ ପାନପାଠରେ ବି ବାବା ଶରଣ, କିନ୍ତୁ ପ୍ରୋସେସଟା ଏହା କେତେବେଳେ ଆମେ ପ୍ରଣାମ କରୁଛେ ଦେଖୁନା, ଗୁରୁଙ୍କୁ ପ୍ରଣାମ କରୁ, ଯେତେଥର ଆସିବା ମନ୍ଦିରକୁ ଗୁରୁଙ୍କୁ ପ୍ରଣାମ କରିବା, ବିଘ୍ନଙ୍କୁ ପ୍ରଣାମ କରିବା, ତୁଳସୀଙ୍କୁ ପ୍ରଣାମ କରିବା, ବୈଷ୍ଣବଙ୍କୁ ପ୍ରଣାମ କରିବା, ଆମେ ଶରଣ ଶିଖୁଛେ ନା, କାରଣ ଆମେ ଅର୍ପିତ ହେଇକି ଭକ୍ତି କରିବୁ। ନିଷ୍କାମ କର୍ମ ଯୋଉଟା ଏଇଟା ଏଇଟା ଆମେ ଏଇ ଫାଉଣ୍ଡେସନ ଆମେ ଯାଉଛେ, ଏଇଟା ଚିତ୍ତ ଶୁଦ୍ଧି ହବ। ସେ ଚକ୍ର ସେଟା ଲେଖିଲେ, ତତ୍ର କର୍ମଣ୍ୟାଧି ଅଧିକାରୀ ଇତି ପ୍ରାକ୍ ଭକ୍ତି ଯୋଗ ଏବଂ ନିରୁପେତ, ଯେଉଁମାନେ କର୍ମ ଅଧିକାର ରହିଲେ ତାଙ୍କ ପାଇଁ ଏଇଟା ପ୍ରଥମ ଭକ୍ତି ଯୋଗଟା ଦିଆହେଲା। କଳିଯୁଗରେ ଆମେ ପ୍ରାୟ କର୍ମ ଅଧିକାରୀ ସମସ୍ତେ, ତୁମେ ଯଦି କହିବ ଭଜନ କରିବି, ଭଜନ କରେ ସେ ଭଜନ କୁଟିଆଟାକୁ ସଜେଇବ ଖାଲି ବସି, କର୍ମ ଅଧିକାରଟା ନା ଏଠି ରଙ୍ଗ ମାରିବି ସେଠି ଏଇଟା କରିବି। ଦେଖୁନାହାନ୍ତି ଆପଣ ଗୋଟେ ଗୋଟେ ଘର ଘର ଖଣ ଘର କରିଦିଅନ୍ତୁ, ସେଇଟା କହିବ ମୁଁ ଏଠି ଭଜନ କରିବି, ଭଜନ ଯେତିକି ନହିଥିବ ସେ ଘର ଖାଲି କାମରେ ଦିନ ଯାଇଥିବ। ଆମେ କର୍ମାଧିକାରୀ ସେଥିପାଇଁ ଆମକୁ ଆଚାର୍ଯ୍ୟ ମାନେ ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ, ତୁମ ପାଇଁ ସେ ସରଳ କର, ଆଉ ଯାହା ସମୟ ଶକ୍ତି ସବୁ କୃଷ୍ଣଙ୍କୁ ଦିଅ, ନିଷ୍କାମ କର୍ମ କର, ଭଜନ ନା ଆମ ସମୟ ପଳେଇବ, ଏଠି ଘର ଖଣ୍ଡ କରିବା, ସେଠି ଘର ଖଣ୍ଡ କରିବା, ଏଠି ଭୋଜନ କରିବା, ଏଠି ଇଏ କରିବା, ଭାଇ ଆମକୁ ସମୟ ନାହିଁ, ଆମେ ନିଷ୍କାମ କର୍ମ ଯୋଗ। ପୂର୍ବତ ଦେଖନ୍ତୁ ବିଦେଶୀମାନଙ୍କୁ କେବେ ବି ଚାନ୍ସ ଦେଉନଥିଲେ ତାଙ୍କ ଡିସେବୁଲ ମାନଙ୍କୁ, କେବଳ ତାକୁ ଯା ମନ୍ଦିରର ସେବା କର, କେବେ ତାଙ୍କୁ ଜବ୍ ଫବ୍ କରି ଦେଉନଥିଲେ। ଯାଇଥିଲା ସେ ଯୋଉ କେଉଁଠି ଲଣ୍ଡନ ନା ରାଧାଦେଶ ବୋଧେ, ଆମର ନେଦରଲ୍ୟାଣ୍ଡ ରାଧାଦେଶ ଯୋଉ ଅଛି, ବହୁତ ସୁନ୍ଦର, ଏତେ ସୁନ୍ଦର ଜାଗା, ସେଠି ଜଗନ୍ନାଥ ଅଛନ୍ତି, ଶ୍ୟାମସୁନ୍ଦର ପ୍ରଭୁ ଯୋଉ ଜଗନ୍ନାଥ କରିଥିଲେ ଅଛନ୍ତି, ବହୁତ ବଡ଼ ପାହାଡ଼, ପୁରା ପାହାଡ଼ରେ ସେ ମନ୍ଦିର ହେଇଛନ୍ତି, କିଛି ନାହିଁ, କଣ୍ଟ୍ରି ସାଇଡ୍ ପୁରା ସୁନ୍ଦର, ଭଗବାନ ଏତେ ବଡ଼, ଏଇଟା ହାସଲ୍ସଟା ଏତେ ସୁନ୍ଦର ପ୍ରପତନ ଥିଲା ବେଳେ ରାଧାଦେଶ, ସେଠି ଜଣେ ମଧ୍ୟ ଭକ୍ତ କହୁଥିଲେ। ଦେଖ ଯେତେବେଳେ ପ୍ରଭୁପାତ ଥିଲେ, ସେ ପ୍ରଭୁପାତ ଶିଶୁମାନଙ୍କର ଅନୁଭବିତ, ସେ ଗୋଟେ କଥା କହିଲେ, ପ୍ରଭୁପାତ ଥିଲେ ଆମର 60% ଡିଭୋଟି ମନ୍ଦିର ରହୁଥିଲେ, ଇଭିନ୍ ଗ୍ରେସ୍ ଦ ଡିଭୋଟିସ୍, ଦେ ଡୋଣ୍ଟ ହାଭ୍ ଟୁ ୱାର୍କ ଇନ୍ ଆଉଟସାଇଡ୍, ପ୍ରଭୁପାତ କହିଲେ ବାହାରକୁ ତୁମେ କାମ କର ନା, ଆମ ମନ୍ଦିରରେ କାମ କର, ମନ୍ଦିରରେ ବୁକ୍ସ ନିଅ, ପାରାଫର୍ନାଲିଆ ନିଅ, ମନ୍ଦିର ଡେଭଲପ୍ କର। ଆମର 60% ଡିଭୋଟି ମନ୍ଦିରରେ ରହୁଥିଲେ, ବର୍ତ୍ତମାନ ସେ କିନ୍ତୁ ଓଲଟା 60% ବାହାରେ ରହୁଛନ୍ତି, ମନ୍ଦିର ଚାଲିବ କେମିତି? ସେତେବେଳେ ସବୁ ଗୃହସ୍ଥମାନେ ବି ମାନେ ପ୍ରଭୁଜୀମାନେ ରହୁଥିଲେ ବ୍ରହ୍ମଚାରୀଙ୍କ ସାଙ୍ଗରେ, ମାତାଜୀମାନେ ରହୁଥିଲେ ବ୍ରହ୍ମଚାରୀ ଆଶ୍ରମ, ନିଷ୍କାମ ପ୍ରପଦ କେବେ ଛାଡ଼ୁନଥିଲେ ଚାକିରି କରିବା ପାଇଁ, ସବୁ ପ୍ରପଦ ନନ୍ସେନ୍ସ କହୁଥିଲେ, ଯାହା କରିବେ କୃଷ୍ଣ ପାଇଁ କର, ଏଇଟା ସବୁ ନନ୍ସେନ୍ସ, ସତ୍ୟ ଏଇଟା ହିଁ ମୋତେ ସବୁ ପୁରା ଜୀବନ ଭଳିଆ ଲାଗୁଛି, ସତ୍ୟ ସବୁକୁ ଉଡ଼ାଉଥିଲେ, କିଛି କାହାକୁ ମାନୁନଥିଲେ, ଏଇଟା ସବୁ ନନ୍ସେନ୍ସ, ସେଇଟା ଛାଡ଼, ସେଇଟା କିଛି ଶୁଣନି, ତ କୃଷ୍ଣଙ୍କ ପାଇଁ କର, କୌଣସି ଜିନିଷ ସେ ଆଲାଉ କରୁନଥିଲେ, କାରଣ ସେ ଜଗତର ଲୋକ ଜାଣିଛନ୍ତି ଏଇଟା ସବୁ ବେକାର ଜିନିଷ। ତେଣୁ ଏଇ ଯୋଉ ଆମେ ପ୍ରସଙ୍ଗ ଆଲୋଚନା କରୁଛେ, ନୈସ୍ତ୍ରୈଗୁଣ୍ୟା ଭବାର୍ଜନ ଇତ୍ୟୁକ୍ତେ ଭକ୍ତିରେବ ତ୍ରିଗୁଣାତୀତତ୍ୱତ୍ୱୈବ, ଚରିତ୍ର ଲେଖିଦେଲେ। ଆଚ୍ଛା ଆମେ କ'ଣ ଡାଇରେକ୍ଟ ଭକ୍ତି କରିପାରିବାନି? ଜଣେ ପ୍ରଶ୍ନ କରେ, କାହିଁ ମୁଁ କରିପାରିବିନି ଶ୍ରମଣ କୀର୍ତ୍ତନ, ଡାଇରେକ୍ଟ ବସିକି ଭଜନ କରିପାରିବି? ନୈସ୍ତ୍ରୈଗୁଣ୍ୟ ଭବାର୍ଜୁନ, ତିନିଗୁଣର ଉର୍ଦ୍ଧ୍ୱକୁ ତୁମେ ଯାଅ, ଏ ଅଧିକାରଟା ରହିଲା ନା, ତିନିଗୁଣର ଉର୍ଦ୍ଧ୍ୱକୁ ପଳେଇଲେ ଆମେ ଡାଇରେକ୍ଟ ଶ୍ରମଣ କୀର୍ତ୍ତନ ସବୁ ସାକ୍ଷାତ କରିପାରିବା। ଆଉ ଏଇ ଯେଉଁ ଲୋକ ଏତେ ଖଟିବା, ଆମେ କାହିଁ ଏତେ କାମ କରିବି, ଏଟା କ'ଣ କରିବି, ତୁ କର୍ମାଧିକାରୀ ବା ନିଷ୍କାମ କୃଷ୍ଣ ପାଇଁ କର, କୃଷ୍ଣ ପାଇଁ ନକରି ତୁ ନିଜ ପାଇଁ କରି ପକେଇବା ଆଉ, ସେ କଥା ଲେଖିଲେ। ଇତ୍ୟୁକ୍ତେ ଭକ୍ତିରେ ଏବଂ ତ୍ରିଗୁଣାତୀତ ତତ୍ତ୍ୱ ହେବ, ଭକ୍ତି ହେଉଛି ତ୍ରିଗୁଣରୁ ଅତୀତ, ଏଥିରୁ ତୁମେ ଜାଣ। ପୁରୁଷ ନିସ୍ତ୍ରୈଗୁଣ୍ୟ ଭବତି ଇତି ଏକାଦଶ ସ୍କନ୍ଧେ ପ୍ରସିଦ୍ଧେଇ, ଭଗବାନ ତିନିଗୁଣର ଉର୍ଦ୍ଧ୍ୱରେ, ଏଇଟା ଏକାଦଶ ସ୍କନ୍ଧରେ ପ୍ରସିଦ୍ଧ ଅଛି, ଏକାଦଶ ସ୍କନ୍ଧରେ ଗୁଣତର ବିଭାଗ ଭଗବାନ ଗୁଣ ବିଷୟକୁ ସେଠି ଅଛନ୍ତି। ଜ୍ଞାନ କର୍ମଣାସ୍ତୁ ସାତ୍ତ୍ୱିକତ୍ୱାତ୍ ରାଜସ ରାଜସତ୍ୱାଭ୍ୟାମ ନୈସ୍ତ୍ରୈଗୁଣ୍ୟତ ଉପପଦ୍ୟତେ ଭଗବତ ଅର୍ପିତ ଲକ୍ଷଣ ଭକ୍ତିସ୍ତୁ କର୍ମଣ ଏବଂ ବୈଫଲ୍ୟ ଅଭାବ ମାତ୍ର ପ୍ରତିପାଦତ ଇତି। ବହୁତ ବଡ଼ ଟିକା ଚକ୍ର ରଚନା କରିଛନ୍ତି। ୟାପରେ ତେବେ ଆମେ ଶ୍ଳୋକକୁ ଯିବା, ପ୍ରଭୁପାଦ କ'ଣ କହୁଛନ୍ତି ଶୁଣିବା, ଯେ କର୍ମଜ୍ଞାନ ଉପରେ ଏଇ ଯେ ନିଷ୍କାମ ଭକ୍ତି ଯୋଗୁଁ କାହିଁକି କୁହାଯାଉଛି, ଏ ନିଷ୍କାମ କର୍ମ ଯୋଗୁଁ ଭକ୍ତି କାହିଁକି କୁହାଯାଉଛି, ଏ ହେଉଛି ଭକ୍ତିର ପ୍ରଥମ ସୋପାନ। ଆମେ ଯେତେବେଳେ ଗୁରୁକୃଷ୍ଣଙ୍କ ପାଇଁ ନିଷ୍କାମ ଭାବରେ କର୍ମ କରିବା, ସେ ଆମ ଚିତ୍ରଟା ଶୁଦ୍ଧି ହବ। ଚିତ୍ର ଯେତେବେଳେ ଶୁଦ୍ଧି ହେଲା, ନାମ ତତ୍ତ୍ୱ ଗୁରୁ ତତ୍ତ୍ୱ ଯେଉଁ ତତ୍ତ୍ୱର ପ୍ରକାଶଟା କେଉଁଠୁ ହୁଏ, ବର୍ତ୍ତମାନ ଆମେ କହିଦଉଛେ, ପଢ଼ିଦଉଛେ, ବୁଝେଇ ଦଉଛେ, ତତ୍ତ୍ୱ ପ୍ରକାଶ ହବ, ତତ୍ତ୍ୱ ପ୍ରକାଶ ହବ କର୍ମ ଯୋଗଟା, ଯେତେବେଳେ ନିଷ୍କାମ କର୍ମ ଯୋଗ କରିବା ଗୁରୁକୃଷ୍ଣଙ୍କ ପାଇଁ, ସେତେବେଳେ ଆମେ ଚିତ୍ତବୃତ୍ତି ଗୁଡ଼ା ସବୁ ତତ୍ତ୍ୱ ପ୍ରକଟ ହବ। କାମନା କିଛି ରହିଲାନି ନା, ନିଜ ପାଇଁ କିଛି ରହିଲାନି, ଗୁରୁକୃଷ୍ଣ ପାଇଁ ରହିଲା, ସ୍ୱୀକୃତି ମିଳିଲା, ସେତେବେଳେ ତତ୍ତ୍ୱ ପ୍ରକାଶ ବୁଝିପାରିବେ, ଆ ଗୁରୁ ହେଉଛନ୍ତି କୃଷ୍ଣଙ୍କର ଶକ୍ତି, ନାମ ହେଉଛନ୍ତି ପ୍ରଭୁଙ୍କର ଅବତାର, ବିଗ୍ରହ ଭଗବାନଙ୍କର କରୁଣା ପ୍ରକାଶ, ତା ପୂର୍ବରୁ ହେବନି। ସେଥିପାଇଁ ନିଷ୍କାମ କର୍ମ ଯୋଗ ହେଲା ଭକ୍ତିର ପ୍ରଥମ ସୋପାନ, ବା ଏହାର ଅଲଗା ନାମ, ନିଷ୍କାମ କର୍ମ ଯୋଗର ଅଲଗା ନାମ ହେଲା ଭକ୍ତି ଯୋଗ। ଆଉ ଆଚାର୍ଯ୍ୟ ମାନେ ଆସିବେ ସବୁ କମେଣ୍ଟରେ ଭକ୍ତିନ ଠାକୁର କଣ ରଚନା କରିଛନ୍ତି। ଶ୍ଳୋକ 39, ଏସତାଭିତା ସାଂଖେ ବୁଦ୍ଧି ଯୋଗେ ତିମାଂ ଶୃଣୁ ବୁଦ୍ଧିଆ ଯୁକ୍ତ ଜୟା ପାର୍ଥମ କର୍ମ ବନ୍ଧ ପ୍ରହାସ୍ୟସି। ମୁଁ ଏପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଦର୍ଶନ କଥା କହିଲି, ମାନେ ଆତ୍ମାନାତ୍ମ କଥା କହିଲେ, ବର୍ତ୍ତମାନ ଯୋଗ କଥା ଶୁଣ। ତଦ୍ୱାରା ବ୍ୟକ୍ତି ଫଳର ଆଶା ନ ରଖି କର୍ମ କରେ। ହେ ପୃଥାପୁତ୍ର, ତୁମେ ଯେତେବେଳେ ଏଇ ବୁଦ୍ଧିର ବୁଦ୍ଧିର ଯୋଗର ବଶବର୍ତ୍ତ ହୋଇ କର୍ମ କରିବ, ସେତେବେଳେ ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। ଏଇଟା ଦୁଇଟା କାମ ହଉଛି ଆମର, ଆମେ ଆମକୁ କର୍ମ, କାରଣ କର୍ମଟା ଏତେ ଜଟିଳ, ତୁମେ କର୍ମ କଲା ମାନେ ବନ୍ଧନରେ ପଡ଼ିବ, ତେଣୁ ଆମେ ନିଷ୍କାମ କର୍ମ କଲେ କର୍ମ ବନ୍ଧନ ରକ୍ଷା ପାଇଁ। ଆଚ୍ଛା, ଯେମାନେ କେତେ ଆମକୁ ରକ୍ଷା କରିଛନ୍ତି, ନିଜ ପାଇଁ ଯେତେବେଳେ କରିବା ତୁମେ ଭଲ ଭାବେ ମନେ ରଖ, ନିଜ ପାଇଁ କଲା ମାନେ କିଛି ଆମେ କୃଷ୍ଣଙ୍କ ନାଁ ନବା, ନିଜ ପାଇଁ କିଛି କରିନବା, କରିଦବା। ତୁମେ ଖଣ୍ଡେ ଛୋଟ ଘର ଦେଖ, ଟ୍ରାଲ କରିକି ଗୋଟେ ଘର ଖଣ୍ଡେ କର, ସେଠି ତୁମେ କୃଷ୍ଣଙ୍କ ପାଇଁ ଯେତିକି କରିବା ପାଇଁ ଇଚ୍ଛା ହବନି ନା, ଏଇଟା ଦରକାର ନା, ଏଇଟା ଏଇଟା ଦରକାର କୃଷ୍ଣଙ୍କ ପାଇଁ, ଏ ସବୁବେଳେ ନିଜର ନିଜର ଥିବ, ସବୁବେଳେ ଟିକେ ନିଜର ରହିବ, ମୁଁ କେମିତି ଏଇଟା କେମିତି ଘରଟା ନହେଲେ କେମିତି କେମିତି ସଭା ହବ, କି ସବୁ କହି କହି କହିକି ନିଜ ଆଡ଼କୁ ପଳେଇଯିବ। ଭାରି ସୂକ୍ଷ୍ମ କର୍ମଟା ଏମିତିକା ଗୋଟେ ଜିନିଷ, କାରଣ ଆସକ୍ତି କର୍ମଟା ପଳେଇ ଆସିବ। ହେଲେ ଏ ଯୋଉ ନିଷ୍କାମ କର୍ମ ଯୋଗ କାହା ଅଧୀନରେ କରିବାକୁ ପଡେ, ଯେହେତୁ ଗୁରୁଙ୍କ ଅଧୀନରେ କରିବାକୁ ପଡେ। ଅର୍ଜୁନ ବର୍ତ୍ତମାନ ଯୁଦ୍ଧ କରୁଛନ୍ତି, କାହା ଅଧୀନରେ କରୁଛନ୍ତି, କୃଷ୍ଣ କରୁଛନ୍ତି ଅଧୀନରେ। ଶିଷ୍ୟ ଯେତେବେଳେ ଆସି ଗୁରୁଙ୍କ ପୁଣି ଟିକେ ଡାଇଭର୍ଟ କଲା, କୁଆଡ଼େ ପଳେଇ ଆସିବ, ସକାମ କର୍ମ ଯୋଗୁଁ ପୁଣି ପଳେଇଲା, ତାର ଟାଣି ହେଇକି ପଳେଇ ଆସିବ। ଏଠି ସେଥିପାଇଁ ସେ କହୁଛନ୍ତି କଥା, ଯେ ତୁମେ ଏଇ ବୁଦ୍ଧିରେ ବଶବର୍ତ୍ତ ହୋଇ କର୍ମ କରିବ, ସେତେବେଳେ ତୁମ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। ଭାବାର୍ଥ ବଳଦେବ ସ୍ୱାମୀଙ୍କ ଭାବ ଟୀକା ପଢୁଥିଲି, ଲେଖିଥିଲି, ନିରୁକ୍ତି ବା ବୈଦିକ ଅଭିଧାନ ଅନୁଯାୟୀ ସାଂଖ୍ୟ ଶବ୍ଦର ଅର୍ଥ ହେଲା ଯାହା ଗୋଚର ପଦାର୍ଥର ସବିଶେଷ ବିବରଣୀ ଦିଏ, ବା ସାଂଖ୍ୟ କହିଲେ ସେହି ଦର୍ଶନକୁ ବୁଝାଏ ଯାହା ଆତ୍ମାର ପ୍ରକୃତି ସ୍ୱରୂପ ଦର୍ଶାଏ ଏବଂ ଯୋଗ ଇନ୍ଦ୍ରିୟ ସଂଯମକୁ ବୁଝାଏ। ପୂର୍ବରୁ ସାଂଖ୍ୟ କଥା କହିଛନ୍ତି, ଆତ୍ମାନନ୍ତ୍ୟ ସେଇଟାକୁ ବ୍ୟାଖ୍ୟା କରୁଛନ୍ତି। ଅର୍ଜୁନ ଯେଉଁ ବିଚାରଧାରା ନେଇଛନ୍ତି ଯେ ସେ ଯୁଦ୍ଧ କରିବେ ନାହିଁ, ଏହା ଇନ୍ଦ୍ର ତୃପ୍ତି ଉପରେ ଆଧାରିତ। ତାଙ୍କର ବିଚାରଟା ଗୋଟେ ଭଲ ସ୍ପିରିଚୁଆଲ ଭଳିଆ ଲାଗୁଛି ନା, ମୁଁ ଏଇଟା କରିବିନି, ମୁଁ ଯୁଦ୍ଧ କାହିଁ କରିବି, ମୋର ବାବା ଜିଜିବି, ସେଟା ଇନ୍ଦ୍ର ତୃପ୍ତିଟା। କର୍ମଟାକୁ ଅନ୍ମଚୁର ଷ୍ଟେଜରେ ଛାଡ଼ି ହବନି, ଅପରିପକ୍ ଅବସ୍ଥାରେ, ସେଥିପାଇଁ ଲେଖା ହେଲା ନା କଣ ସେ ୱାର୍ଡିଂଟା, ଅନଧିକାରୀ ବ୍ୟକ୍ତିମାନେ ତେକ୍ତା, ଅନଧିକାରୀ ବ୍ୟକ୍ତିମାନେ ତେକ୍ତାଶ୍ରମରେ ପ୍ରବେଶ କଲେ ତେକ୍ତାଶ୍ରମଟା ଦୂଷିତ ହୋଇଯିବ, ତାର ଅଧିକାର ନା ନାହିଁ, ବିଷୟ ଲାଳସ ଅଛି, ସେ ଯଦି ପଶିଗଲା କହିବ ବାବା ଝିଜି, ତାର କଣ ହବ, ତାର ତେକ୍ତାଶ୍ରମ ଦୂଷିତ, କାରଣ ସିଏ ବ୍ୟକ୍ତିର କଣ ଅଛି, ସେ ତ କିଛି ତା କଣ୍ଟ୍ରୋଲ ନାହିଁ ନା, ଗୁଣ କଣ୍ଟ୍ରୋଲ ଅଛି, ଗୁଣ ଚାଲିଲେ ପୁଣି ଭୁଲ କର୍ମ କରିଦେବ। ଏ ଯୋଉ ସାଧୁ ସମାଜରେ ଯୋଉ ଦୋଷ ଦେଖାଯାଉଛି, ତାର କାରଣଟା ହଉଛି ସମାଜ ଆଜି ଦେଖିଦେଲା ଦୋଷ। ପୂର୍ବରୁ କେବେ ଜାଣିନଥିଲେ ସାଧୁମାନେ ଏମିତି ସବୁ ଖରାପ କାମ କରନ୍ତି ବୋଲି, ଲୋକମାନେ ଆମେ ଛୋଟ ପିଲାବେଳେ କେବେ ବିଚାର କରିଥିଲି, କାହିଁକି ସେତେବେଳେ ଲୋକମାନେ ପୁରା ଗୋଟେ ସ୍ୱାଭାବିକ, ସେ କହିଲେ ନା ତା ଶବ୍ଦଟା ମନେ ପଡ଼ିଲା, ସ୍ୱାଭାବିକ ବୈରାଗ୍ୟ ନ ଆସିଲା ବୋଲି ତୁମେ ତେକ୍ତା ଆଶ୍ରମରେ ପ୍ରବେଶ କରୁନା। ଆଉ ବୈରାଗ୍ୟ ପାଞ୍ଚ ସାତ ପ୍ରକାର ବୈରାଗ୍ୟ ଅଛି, ମର୍କଟ ବୈରାଗ୍ୟ, ମାଙ୍କଡ ଯେମିତି, ତାର ବିଷୟ ଲାଳସା ଅଛି, ଖାଲି ଖାଲି ଲଙ୍ଗଳାଟା ଅଛି, କାରଣ କପଡ଼ା ନାହିଁ ତା ଦେହରେ, ଏକାଦଶୀ ବେଳେ ସବୁଦିନ ତାର ଏକାଦଶୀ, କିନ୍ତୁ ସ୍ତ୍ରୀ ନହେଲେ ତାର ଚଳିବନି, ମର୍କଟ ବୈରାଗ୍ୟ କୁହାଯାଏ। ମହାପ୍ରଭୁ କାଳିଦାସ କାହାକୁ, ରଘୁନାଥ, ମର୍କଟ ବୈରାଗ୍ୟ ନା କର ଲୋକ ଦେଖାୟା, ଯଥାଯୋଗ୍ୟ ବିଷୟ ଭୁଲ, ସେ କହୁଛନ୍ତି ମୋର ଘରେ ଛାଡ଼ିଦେବି, ଗୋଟେ ପୁଅ, ମହାପ୍ରଭୁ ମନା କଲେ ନାଇଁ ନାଇଁ ନାଇଁ, ଯା ମର୍କଟ ବୈରାଗ୍ୟ କାହିଁ ଦେଖାଉଛି, ଘରର ଯଥାଯୋଗ୍ୟ ବିଷୟ ଭୁଲ, ଅନାସକ୍ତ ହେଇକି ରୁହ, ସେଇଟା ସନ୍ନ୍ୟାସ, ଗୃହସ୍ଥ ସନ୍ନ୍ୟାସ ନୁହେଁ ବୋଲି ଭାବିବନି, ଖାଲି କପଡ଼ା ପିନ୍ଧିଲେ ସନ୍ନ୍ୟାସ ନୁହେଁ, ଭଗବାନ ଗୀତାରେ ସନ୍ନ୍ୟାସର ସଂଜ୍ଞାଟାକୁ କପଡ଼ା ଦେଇନାହାନ୍ତି କି ଦଣ୍ଡ ଦେଇନାହାନ୍ତି, କଣ କହିଛନ୍ତି, ଆଶ୍ରିତମ କର୍ମ ଫଳମ କାର୍ଯ୍ୟମ କର୍ମ କରୁଛି ଦଶ ସନ୍ନ୍ୟାସ ସଯୋଗୀ, ସେ ସନ୍ନ୍ୟାସ, ଯିଏ ଅନାସ ହେଉଛନ୍ତି ମୋଷ୍ଟ ଅଫ୍ ମାଇ ଗ୍ରେଷ୍ଠ ବିଷୟ ପଡ଼ୁଛି, ତାର ସନ୍ୟାସ, ତାର ଆଜ୍ ଇକ୍ୱାଲ ଆଜ୍ ସନ୍ନ୍ୟାସ, ମୋର ପ୍ରାୟତଃ ଗ୍ରସ୍ତ ଭକ୍ତମାନେ ସବୁ ସନ୍ନ୍ୟାସ ପ୍ରବୋଧ କୁହନ୍ତି, କାହିଁକି ସନ୍ନ୍ୟାସ ଯାହା କରୁଛି ସେମାନେ ତା ତଳକୁ କିଛି କାମ କରୁନାହାନ୍ତି, ତାଙ୍କ ପାଇଁ ଜୀବନର କିଛି ନାହିଁ, ସେମାନେ ସବୁ ମୋ ପାଇଁ କରୁଛନ୍ତି, କୃଷ୍ଣଙ୍କ ପାଇଁ କରୁଛନ୍ତି, ଅନାସକ୍ତ ଭାବରେ, ଯିଏ ଅନାସକ୍ତ ଭାବରେ କର୍ମ କଲା ସେଟା ସନ୍ନ୍ୟାସ। କେଉଁ କଥାଟା ପଳାଇଲି, କେଉଁ କଥାଟା କଥାଟେ କହୁଥିଲି, ତେତାଶ୍ରମଟା, ତେତାଶ୍ରମଟା ଦୂଷିତ କାହିଁକି ହୁଏ? ଏଥିପାଇଁ ହୁଏ ଯେ ତାର ସ୍ୱାଭାବିକ ବୈରାଗ୍ୟ ଆସିଲେ, ମର୍କଟ ବୈରାଗ୍ୟ, ଫଲ୍ଗୁ ବୈରାଗ୍ୟ, ଭିତରେ ମାନେ ପୁରା ତାର କାମନା ବାସନା ଥିବ, ଉପରେ ତାର ବୈରାଗ୍ୟଟା ଥିବ, ଫଲ୍ଗୁ ନଦୀଟା, ଫଲ୍ଗୁ ନଦୀ ସାର ଫଲ୍ଦୁ ଫଲ୍ଗୁ ବୈରାଗ୍ୟ, ଅସ୍ଥିର ବୈରାଗ୍ୟ, ତାର ବୈରାଗ୍ୟଟା ପକୁ ହେଇନି, ଗୋଟେ କିଛି ଗୋଟେ ଘଟଣା ହେଇଗଲା, ଫଟକିଣି ବାହାରି ପଳାଇ ଆସିବ, ଅସ୍ଥିର ବୈରାଗ୍ୟ, ସେ ସ୍ଥିର ହେଇପାରିବନି, ପୁଣି ତା ସମସ୍ୟା ସମାଧାନ ହେଇଗଲେ ପୁଣି ତାର ପଛକୁ ଫେରିବ, ମର୍କଟ ବୈରାଗ୍ୟ, ଫଲ୍ଗୁ ବୈରାଗ୍ୟ, ଅସ୍ଥିର ବୈରାଗ୍ୟ, ଯୁକ୍ତ ବୈରାଗ୍ୟ, ଆମର ଏଟା ଟପ୍ମୋଷ୍ଟଟା ଯୁକ୍ତ ବୈରାଗ୍ୟ। ତୁ ଯେଉଁଠି ରହୁଛ ରୁହ, କ'ଣ କହିଲେ, ଯଥାଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୟା ଅନ୍ତେନିଷ୍ଠା ବାହ୍ୟକର ଲୋକ ବ୍ୟବହାର ହେ କୃଷ୍ଣ ତୁମାର କରିବେ ଉଦ୍ଧାର। ମହାପ୍ରଭୁ ଶିକ୍ଷା ଜଗତର କୋଉଠି ଅଛି? ଏଟା ଯୁକ୍ତ ବୈରାଗ୍ୟ, ଅନ୍ତର୍ନିଷ୍ଠା ବାହ୍ୟର ଲୋକ ବ୍ୟବହାର। ସନାତନ କହନ୍ତି ସେ ପତ୍ରଟା ଲେଖିଲେ ନା, ଯୁକ୍ତ ବୈରାଗ୍ୟ ପତ୍ରଟା ଲେଖିଲେ, ସନାତନ କହିଲେ କାମ ଦେଉଛନ୍ତି ପ୍ରଭୁ ମୋତେ ଉଦ୍ଧାର କରନ୍ତୁ, ମୁଁ ହୁସେନ ସାଙ୍କ ପାଖରେ ରହିଛି, ସେଠି ଚତୁର୍ଦ୍ଦଶ ଶ୍ଳୋକ ନାହିଁ ଉପରର ମଣି, ଗୋଟେ ଅସତୀ ସ୍ତ୍ରୀ ତା ସ୍ୱାମୀ ଆଗରେ ଯେମିତି ରୋଲ୍ କରେ, ସେ ଅସତୀଟା ତା ମନଟା ରହିଛି ଗୋଟେ ପରପୁରୁଷ ପାଖରେ, ତା ସ୍ୱାମୀ ଆଗରେ କ'ଣ କହୁଛି, ମୁଁ ହେଉଛି ପୁରା ସତୀ, ସେ ଯେମିତି ଅଭିନୟ କରେ କିନ୍ତୁ ମନଟା କେଉଁଠି ରହିଛି, ସେଭଳିଆ ତୁମେ ସଂସାର ସେମିତି ମନେ ରଖ ମହାପ୍ରଭୁ, ସଂସାର ଗୋଟେ ଅଭିନୟ କର, ମନ କାହା ପାଖରେ ରଖ, ଗୁରୁକୃଷ୍ଣ ପାଖରେ, ଅନ୍ତେନିଷ୍ଠା ଅନ୍ତର ବାହ୍ୟ ଲୋକ ବ୍ୟବହାର। ଆମେ କ'ଣ ଆମେ ଉଲ୍ଟା କରୁଛେ, ବାହାରେ ନିଷ୍ଠା ଦେଖେଇବେ ଅନ୍ତରରେ ଦେଖିଲାକୁ, ବାହାରେ ହେ କ'ଣ ମୋ ସ୍ତ୍ରୀ, କ'ଣ ସ୍ତ୍ରୀ ମୋର ମାୟା, ପୁଅ ମୋର ମାୟା, ସ୍ତ୍ରୀ ମୋର ସବୁ ମାୟା କହିବା, ଏଇଟା କ'ଣ, ଏଇଟା କ'ଣ, ଏଇଟା ଏଇଟା ଠିକ ଜିନିଷ, ନିଷ୍ଠା ଅନ୍ତର, ସେଟା ସିନା ମହାପ୍ରଭୁ କହିଦେଲେ, କହିଦେଲା ପରେ କିନ୍ତୁ ଖୁସି ନାହାନ୍ତି କିଏ, ରଘୁନାଥ, ପ୍ରଭୁ ଆପଣ କହୁଛନ୍ତି ମୁଁ ଘରକୁ ପଳେଇବି, ଯୁକ୍ତ ବୈରାଗ୍ୟ ଆଚରଣ କରିବି, ଆସିବି କେବେ, କେବେ ଘର ଛାଡ଼ିବି? ମହାପ୍ରଭୁ ସେଠି କହିଦେଲେ ଫଟକିରି, ରଘୁନାଥ କୃଷ୍ଣ ତାର ବ୍ୟବସ୍ଥା କରିବେ, ଅପେକ୍ଷା କରିବ। ସେ କହିଲେ ଆଉ ରାତିରେ ଯଦନନ୍ତର ଆଚାର୍ଯ୍ୟ ତାଙ୍କ କଥା ଆଜି ମନେ ପଡ଼ିଲା କାହିଁକି, ମୋର ମୋର ଜୀବନର ସବୁଠୁ ମୋ ଜୀବନକୁ ଯେତିକି ଟର୍ଣ୍ଣ ପଏଣ୍ଟ ମାରିଛନ୍ତି ତାଙ୍କ ଚରିତ୍ର, ମୋ ଜୀବନ ଯେତେବେଳେ ଟର୍ଣ୍ଣ ପଏଣ୍ଟ ଆସିଛି ଜୀବନରେ ବୈରାଗ୍ୟର, ମୋର ଯେଉଁ ମାନେ ସେତେବେଳେ ଯେଉଁ ମୋର ବୈରାଗ୍ୟ ଉଦୟ ହୋଇଥିଲା, ଆଉ ସମର୍ପଣର ମୋର ମୋର ରଘୁନାଥ ଚରିତ୍ର ହେଉଛି ମୋର ସବୁ ଜୀବନର ସବୁଠୁ ସବୁକିଛି, ମୁଁ ଶହ ଶହ ଥର ତାକୁ ଶହ ଶହ ଥର ପଡ଼ିଛି ତାକୁ, ସେ ନୋଟ ଆଜି ମୋ ଥରେ ତାକୁ ଖୋଲିଲା ମାନେ ମାଖିରୁ ଝର ଝର ଲୋ ହୁଏ, ସେ ଯେଉଁ ୱାଡ଼ିଂ ସବୁ ବେଙ୍ଗଲୋର ଅଛି, ରଘୁନାଥ ଚରିତ୍ର ମୋ ଜୀବନକୁ ବଦଳାଇ ଦେଇଛି, ମୋତେ ଏତେ ଭଲ ଲାଗେ, ପ୍ରାଣ ଭଳିଆ ଭଲ ଲାଗେ। ଆଉ ସେ ତାଙ୍କ ମାଙ୍କର ଯେଉଁ କଥା, ରଘୁନାଥଙ୍କର ଯେଉଁ ଏତେ ସୁନ୍ଦର ୱାଡ଼ିଂ, ସେ ଗୋଟେ ଟାଇଟଲ ମୁଁ ପାଇଥିଲି, ମହାପ୍ରଭୁ କହୁଛନ୍ତି ରଘୁନାଥ କୃଷ୍ଣ ତୁମର ବ୍ୟବସ୍ଥା କରିବେ, ତ ରଘୁନାଥ ପଳେଇ ଆସିଛନ୍ତି କିନ୍ତୁ ଅସ୍ଥିର ହେଇକି ରହୁଛନ୍ତି, ଚିନ୍ତା କରୁଛନ୍ତି ଭଗବାନ କେମିତି ଗୁରୁକୃଷ୍ଣ କଥା ମନାଯାଏ, ତା ଇଚ୍ଛା ମୁଁ ରହିବିନି, ସ୍ଥିର ହେଇଗଲା ବାପା ବିବାହ କରିଦେଲେ, ବାପା ଆଣି ସୁନ୍ଦରୀ ସ୍ତ୍ରୀ ବିବାହ କରିଦେଲେ, କାଳେ ସଂସାର ବନ୍ଧନ କରିବା ସବୁଠୁ ବଡ଼ କାମ ହେଲା ଧନ ଆଉ ସ୍ତ୍ରୀ, ଏଇଟାକୁ ଯେ କାଟିପାରିଲା ସେ କୃଷ୍ଣଙ୍କୁ ପାଇପାରିବ, ସୁନ୍ଦରୀ ସ୍ତ୍ରୀ ଆଣିକି ବିବାହ କରିଦେଲେ, ଇଏ କହିଛନ୍ତି ମହାପ୍ରଭୁ କହିଦେଲେ ତୁମେ ସ୍ଥିର ହେଇକି ରହିବ, ଏ ସ୍ଥିର ହେଇଗଲେ, ସ୍ଥିର ହେଇଗଲା ଯେତେବେଳେ ବାପା ବୁଝିଲେ ଯେ ଇଏ ସ୍ଥିର ମାନେ ଆକୁ ବାହା କରିଦେଲେ ହବ, ଏତେ କିଛି କହିବେନି ମହାପ୍ରଭୁ, ଯେମିତି କିଛି କହିନି, ଅନ୍ତନିଷ୍ଠ ରକ ବାହ୍ୟ ବ୍ୟବହାର ଲୋକ ବ୍ୟବହାର, ଆଉ ବିବାହ ହେଲେ କ'ଣ ହବ, କିନ୍ତୁ ବିବାହ ହେଲେ ତାଙ୍କ ଅନ୍ତର ତ ନିଷ୍ଠା ରହିଛି ନା, ଦିନ ରାତି ଖାଲି କାନ୍ଦୁଛନ୍ତି, କେମିତି ପାଇଛନ୍ତି, କେମିତି ଚୈତନ୍ୟ ଚରଣ ପାଇବି, ସବୁବେଳେ କାନ୍ଦୁଛନ୍ତି, ନ କାନ୍ଦିଲେ ଆମ ଗୁରୁଦେବ କୁହନ୍ତି ନ କାନ୍ଦିଲେ ତମେ ପାଇବନି କିଛି, ଆଉ ଘର ଛାଡ଼ିବା ପାଇଁ କାନ୍ଦିବାକୁ ପଡ଼ିବ, କୃଷ୍ଣ ପାଇବା ପାଇଁ କାନ୍ଦିବାକୁ ପଡ଼ିବ, କର୍ମ ମନ୍ଦନରୁ ମୁକ୍ତ ହେବା ପାଇଁ କାନ୍ଦିବାକୁ ପଡ଼ିବ, ଭକ୍ତି ପାଇଁ କାନ୍ଦିବାକୁ ପଡ଼ିବ, ସବୁବେଳେ କାନ୍ଦିବାର କଥା, ଏଟା କ୍ରନ୍ଦନର କଥା, ଏଇଟା ହା ଉତାସ ଜୀବନମୟ, ମହାପ୍ରଭୁ ଯେମିତି ଗୋଟେ ହା ଉତାସ ଗୋଟେ ବ୍ୟକ୍ତି ହୁଏ ସଂସାରରେ, ଆମେ କୃଷ୍ଣକୁ ପାଇବା ପାଇଁ ହା ଉତାସ ହଉଛୁ, ଏଇଟା ଏଇ ଜୀବନଟା ଆମର ଏଇ ଜୀବନ, ଆଉ ସେ ତ ଭଗବାନ ବ୍ୟବସ୍ଥା କରିବେ ନା, ଆଉ ନିତ୍ୟାନନ୍ଦ ପ୍ରଭୁ ସେ ମହାପ୍ରଭୁ ଚାଲିଗଲେ, ଏଣେ ବିବାହ ହେଇଗଲେ, କିନ୍ତୁ ମନ ସ୍ଥିର ରହୁନି ନା, ମୁଁ ଘର ଛାଡ଼ିବି ଆଉ, କିନ୍ତୁ ଘର କ'ଣ ଛାଡ଼ିବେ, ସହଜିଆ ଜିନିଷ, ଆହାରକ ନିତାଇ ଚନ୍ଦନ କୋପା ନହେଲେ ହବନି, ଆମେ ତାକୁ ଅସ୍ଥିର ବୈରାଗ୍ୟ ହବାନି କି ଚଞ୍ଚଳ ବୈରାଗ୍ୟ ହବାନି କି ଫଲ୍ଗୁ ବୈରାଗ୍ୟ ହବାନି କି ମର୍କଟ ବୈରାଗ୍ୟ, ଆମେ ଯୁକ୍ତ ବୈରାଗ୍ୟ ହବା ନା, ଡାକୁଛନ୍ତି ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ଦରକାର, ନିତ୍ୟାନନ୍ଦ ପ୍ରଭୁ ଆସିଲେ ଚୂଡ଼ା ଯଦି ମହୋତ୍ସବ ହେଲା, ନିତ୍ୟାନନ୍ଦ ପ୍ରଭୁ ରାତିରେ କହିଦେଲେ ଯା ତୁ ବନ୍ଦନ ଦଶା ଖୋଲିଗଲା, ତୁ ସ୍ୱରୂପ ରଘୁ ହେଇକି ତୁମେ ରହିବ, ତାଙ୍କ ନା ସ୍ୱରୂପ ରଘୁ, ସ୍ୱରୂପ ଦାମଦାରଙ୍କ ମହାପ୍ରଭୁ ତୁମକୁ ସ୍ମରଣ ଅର୍ପଣ କରିବେ, ଆଉ ନିତ୍ୟାନନ୍ଦ ପ୍ରଭୁ ବଡ଼ ପାଇଗଲେ ବୈରାଗ୍ୟ ଆସିଗଲା, ଆଉ ଆସି କ'ଣ ଆଉ ଘରୁ ପଶିଲେ କି, ପଶିଲେ ଦୁର୍ଗା ମଣ୍ଡପର ଶୋଇ, ସ୍ତ୍ରୀ ଅପସରା ଭଳିଆ ସ୍ତ୍ରୀ, ସେ ରହିବେ ଭିତରେ ଏଇ ଦୁର୍ଗା ମଣ୍ଡପର ଶୋଇ, दरी मैंने सब जगिक रही दरापाड़ मैंने जगिक रही महाप्रभु पार्षद सी माँ तार कांदी रात उठी पड़े थे उठी पड़े चौकीदार बांधी दौड़ी धरी आसते पड़े जाऊ सीट तो माँ तक कह जे आपको दौड़े बांधिक रख ये पड़ोस रात भागिक पड़ोस कड़े घर छाड़ पलब सीट तक बापा कह इंद्र सम ऐश्वर्य स्त्री अपसरा सम इंद्र भाया मोर ऐश्वर्य कौन मोर अभाव अच्छे आ स्त्री बाछी बाछी अपसरा भाया गोटे आनी एसब बांधि दे नारी जार मन ये दीटा जहाँ मन को बांधि पारे दड़ी बंदने तार बांधी कमे जन्मदाता पिता न प्रारब्ध खंडाई थे मुझे जन्म दे संसार रखापी सब व्यवस्था कर सारे प्रारब्ध खंडे पारे अपसरा भाया स्त्री आणी धन इंद्र भाया मोर ऐश्वर्य अच्छी इतने बांधि पार ना दौड़े बांधि पारि यहाँ जहाँ मन को बांधि पारे दौड़े तो मन बांधि हम चैतन्य चंद्र कृपा हई आछे जहाँ चैतन्य चंद्र बातुल किए रखते पारे जी चैतन्य महाप्रभु जहाँ कृपा कले से पगल हो रखिपर जगत में बापा जापारे पगल हो रही पारे भगवान व्यवस्था करेंगे भगवान तो व्यवस्था कले ना घर हर व्यवस्था भगवान करदे जोधनंदन आचार्य पूजा पड़े अधा रात आसिक पहुंचे कूल गुरु जोधनंदन आचार्य रघुनाथ गुरु आधा रात रात बारटा आस गुरु पहुंचे आ गुरु तो सब बड़ बड़ काम है ठाकुर सेवा छाड़ी सब चला जी आलांकर कम है छाड़ी जीवार कम है या कम पड़ानी उठे बड़ी धरले चलने आ गुरु कड़े जी गुरु तो ठाकुर अच्छा आ रघुनाथ जेहतु ब्राह्मण मान सब चिन्ह जमीदार घर आर शिष्य आसला रघुनाथ अधरात आस गुरु चौकीदार मैंने छाड़दे गुरु आसनाथ जो देखे प्रणाम कले गुरुदेव एत रात कहीं आसवक पलि ठाकुर छाड़ पूजा कल किए कर ब्राह्मण को उठा पड़ो से द्वार पड़ गुरु तो छाड़े पड़े ना वैष्णव आसा मैंने जो कौन से जूनियर हो सीनियर हो गृहस्थ ब्रह्मचारी हो किए भी आस वैष्णव तुम पाक आस तुम जीव चाल छाड़ आस गुरु गुरु पचर जा चौकीदार के गले गुरु अधा रास्त छाड़ दे गुरुदेव आप जाए व्यवस्था कर गुरु मुझे कहले आठ प्रणाम कले गुरु को प्रणाम कर देखने पाखे किए ना यही हूँ चैतन्य महाप्रभु कृपा जोटा शहश वर्ष कहते शहश दिन चेस्टा कर घर बाहर नहीं आज किए ना पाखे चलने सीधा फेर महाप्रभु चल तर तेक्ताश्रम जन पूर्ण वैराग्य ना से तेक्ताश्रम प्रवेश कर अस्थिर थी कौन थी पुणी तार समस्या पशी पुणी तर समस्या समाधान हो गले पुणी मुंडे से विषय भावना आसो जदि भी कौन से भक्त बासी त्यागी कौन सी कारण तो पलि आसी कृष्ण पाखक जदि से पुणी आचार्य प्रिंसिपल रही जाए तार जो वैराग्य था परिपक्व हो समस्त एमती आसपर पूर्ण वैराग्य कारण जीव गोटे आसना आश्रय कौटे माड़ खाई माया द्वारा खाऊ कि तार गोटे झंझमेला आसू कि कौटे आसू समस्त शुद्ध हो जाए आचार्य प्रिंसिपल रही कि प्रायत विचार करवा दर निष्काम कर्म जुग ही बहुत आमको आम जो स्थित रोचे निष्काम कर्म जुग रहा दरकार तब ये से कथा कहुए गोटे इंद्र तृप्ति निज इच्छा रे आम जहा कर्म करने चेस्ट कर इंद्र तृप्ति है स्पिरिचुअल गोटे देखा अर्जुन युद्ध करेंगे ना यहाँ इंद्र तृप्ति प्रभुपाद वाड़ी कहीं ताक विचार कर कृष्ण कृष्ण कथा विचार करना मंगल कथा चिंता करना से क्या कहते हैं परम कर्तव्य को से भूली जाए से विरोध होगा इच्छा करम कहीं से भावुन जे युद्ध धृतराष्ट्र पुत्र भाई बंधु कुटुंब मान विनाश कर राज्यभोग अपेक्षा से मानक न मारा ही भल तद्वारा से अधिक सुखी हे उभय दिग्वि विचार कले जनाजे मौलिक नीति है इंद्र तृप्ति अर्जुन युक्ति कौन एटा अहिंसा भगवान युक्ति कौन एटा इंद्र तृप्ति देख धर्म के सूक्ष्म जन के उन्नत दृष्टि नौकर एटा गोटे अहिंसा परम धर्म धर्म रहस्य कृष्ण इंद्र तृप्ति इंद्र तृप्ति से कहीं मो कथ माना चाहूनी से मत खुशी करने चाहूनी से गोटे पर्सन खुशी करने चाहिए इंद्र तृप्ति प्रबद कर ଉଭୟ ଦିଗରେ ବିଚାର କଲେ ଜଣାଯିବ ଯେ ମୌଳିକ ନୀତି ହେଲା ଇନ୍ଦ୍ର ତୃପ୍ତି, ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁ କୁଟୁମ୍ବକୁ ଜୟ କରିବା ଦ୍ୱାରା ଯେଉଁ ସୁଖ ମିଳିବ ଉଭୟ ସୁଖ ଇନ୍ଦ୍ର ତୃପ୍ତି ଉପରେ ଆଧାରିତ, କାରଣ ଏତଦ୍ୱାରା ଜ୍ଞାନ ଓ କର୍ତ୍ତବ୍ୟକୁ ବଳି ଦିଆଯାଉଛି। ଏଟା କାହିଁକି ଇନ୍ଦ୍ର ତୃପ୍ତି ନେତରେ ଜ୍ଞାନ ଆଉ କର୍ମକୁ ବଳି ଦିଆଯାଉଛି, ଆମକୁ ନିଷ୍କାମ କର୍ମ କରିବାକୁ ପଡିବ। ମନ ମହାରାଜଙ୍କ ସଙ୍ଗୀତରୁ ଆଣିକି ଆମେ ଶୁଣୁଥିଲେ ନା, ମନୁସଂଗୀତା ଆଉ ଶାସ୍ତ୍ର ବିଭିନ୍ନ ନୀତିରୁ ବଳଦେବ ଦେଶୀ କହୁଛନ୍ତି ନା, କ୍ଷତ୍ର ଏଭଳି ଭାଇ ଭାଇକୁ ମାରିବ, ଧର୍ମଯୁଦ୍ଧଟା ଆଉ ସେଠି ଭାଇ ବନ୍ଧୁ ପିତା ମାତା ଗୁରୁ କିଛି ଦେଖାଯିବେ ଦେଖୁନା, ଯୁଦ୍ଧ କାର ହେଲା ପରଶୁରାମ ଆଉ ଭୀଷ୍ମଙ୍କର, ଅନୁମତି ନେଲେ ପ୍ରଣାମ କଲେ, ମୁଁ ଯେତେବେଳେ କହିଲେ ତୁମେ ବିବାହ ହବ କାହାକୁ ସେଠି ଅମ୍ବା ନା ଅମ୍ବା, ତ ଅମ୍ବାକୁ ବିବାହ ହବ, ତୁମେ ତୁମେ ତ ହାତ ଧରିଛ ନା କାଶୀରାଜଙ୍କର କରିନି, ତୁମେ ବ୍ରହ୍ମଚାରୀ କେମିତି ହାତ ଧରିଲ, ଆରେ ଜୀବନଟା କଣ ତ ମହାଜନ କତିରୁ ଜାଣିବ, ଶାସ୍ତ୍ର ପଢି ତୁମ ଜ୍ଞାନ ତୁମ ଜ୍ଞାନ ରଖ ତୁମ ପାଖରେ, କେତେ ବୁଦ୍ଧି ହବ କି ମୂର୍ଖ ହବ, ତୁମ ମୂର୍ଖ ଆମର ଏଠି ମୂର୍ଖ ବୁଦ୍ଧିରେ ଆମେ ଚାଲିବୁନି କି ବୁଦ୍ଧିଆ ବୁଦ୍ଧିରେ ଚାଲିବୁନି, ଆମେ ଚାଲିବୁ ଆଚାର୍ଯ୍ୟଙ୍କ ବୁଦ୍ଧିରେ, ଆମେ ଆମେ ଏଠି ପଣ୍ଡିତ ନୁହେଁ କି ମୂର୍ଖ ବି ନୁହେଁ, ଆମେ ପଣ୍ଡିତ ନୁହେଁ କି ମୂର୍ଖ ନୁହେଁ, ଯାହା ବୁଦ୍ଧିରେ ଜଣେ ଚାଲୁଛି ତାକୁ କ'ଣ କହିବ, ପଣ୍ଡିତ କହିବ ନା ମୂର୍ଖ କହିବ, ଯିଏ ଯିଏ କିଛି ନ କରିପାରେ ସେ ମୂର୍ଖ, ଯିଏ ତା ନିଜ ବୁଦ୍ଧିରେ ଚାଲେ ପଣ୍ଡିତ, ଆମେ ପଣ୍ଡିତ ନୁହେଁ କି ମୂର୍ଖ ନୁହେଁ। ଆମ ସ୍ଥିତି ହେଲା ଆମକୁ ଆଚାର୍ଯ୍ୟ ଯାହା କହିଛନ୍ତି ଆମେ ତାଙ୍କ ବୁଦ୍ଧିରେ ଚାହୁଁଛେ, ତେଣୁ ଆମକୁ ତୁମେ ଯୋଉ ପସନ୍ଦ ଦଉଛ ଦିଅ, ପଣ୍ଡିତ କହିଲେ କୁହ ମୂର୍ଖ କହିଲେ କୁହ। ଯେତେବେଳେ ଦେଖ ପିତା ଭୀଷ୍ମ ସେଟା ସେ ତା କମେଣ୍ଟରେ ଲେଖିଛନ୍ତି କିଏ ଚକ୍ରପ୍ରାତ ଭଗବାନ ଯେତେବେଳେ ଧମକେଇଲା ବେଳେ ସେ କହୁଛନ୍ତି, ପ୍ରଭୁ ମୁଁ ଆପଣଙ୍କୁ ଜାଣିଛି, ମୋ ଜୀବନଟାକୁ ଆପଣ କେମିତି ଖାଇଛନ୍ତି ମୁଁ ଜାଣିଛି, ମୋ ଜୀବନଟା କ'ଣ ଯାଇଛି, ମୁଁ ବ୍ରହ୍ମଚାରୀ କିନ୍ତୁ 400 ବର୍ଷ ରହିଲି, 400 ବର୍ଷ ଗୋଟେ ଅନ୍ୟାୟ ପାଖରେ ରହିଲି, ମୁଁ ଆପଣଙ୍କ ରୈକାନ୍ତିକ ଭକ୍ତ 400 ବର୍ଷ ରହିଲି, କାହା ପାଖରେ ଦୁର୍ଯ୍ୟୋଧନ ପାଖରେ, ଆଉ ମୁଁ ବ୍ରହ୍ମଚାରୀ, ମୋର ଯେତେବେଳେ ବିବାହ ହୋଇଛି ମୋ ପିତାର ବିବାହ ମୁଁ କଲି, ଯେତେବେଳେ ମୁଁ ସିଏ ବିବାହ ହେଇଥାନ୍ତେ ନା ଏଇ ବାପାର ବିବାହ ସିଏ କଲି, ଆଉ ଜୀବନଟାକୁ ଆମେ ଶସ୍ତା ତ ଭାବି ଦେଉଛ କାହିଁକି ବାପା, ତୁ ସନ୍ନ୍ୟାସ ହୁଅ ଘର ଛାଡ଼ କି ଘରେ ରୁହ, ଜୀବନ ଆମ ହାତରେ ନାହିଁ, ଆମେ ଆମେ କୃଷ୍ଣଙ୍କ ହାତରେ କଣ୍ଢେଇ ଗୋଟେ, ସେ କ'ଣ କେମିତି ଖେଳିବ, କଣ୍ଢେଇଟା କେଉଁଠି ରହିବ, ସିଂହ କେଉଁଠି ରହିବ, ଛୁଆ ଦେଖିଛ ନା ଛୁଆ ଯେଉଁ ଖେଳନ୍ତି ସେ କଣ୍ଢେଇ ଖେଳି ସାରିକି ଫୋପାଡ଼ି ଦେଇଥିବେ, ସେ ସିଂହଟା ଯେ ଯେଉଁ ମା ମାନଙ୍କର ମୁଁ ଦେଖିଛି ଯେଉଁ ବଡ଼ ବଡ଼ ଧନୀ ଘର ଲୋକଟା ଯାଇ ମୋ ପୁନରେ ଦେଖେ ତାଙ୍କ ଯେଉଁ କଣ୍ଢେଇଟା ଅଛି ସେଲ୍ଫ ଗୋଟାକରେ ଗୋଟେ ସେ କ'ଣ ଗୋଟେ ବସିଥିବ ଛେଳିଟେ ବାଘଟେ ଯେ ଯାହା ସବୁ ସିଏ କେଉଁଠି ଗୋଟେ ତାର ପର୍ଟିକୁଲାର ଜାଗା ନାହିଁ, ଛୁଆ ତାର କ'ଣ କରିବ ତାର ଯେଉଁଠି ଖେଳିବ ଯେଉଁଠି ଫୋପାଡ଼ି ଦେବ, ତଳେ ଫୋପାଡ଼େ ସେଲ୍ଫର ରଖେ କି ଫାଷ୍ଟ ରଖିବେ ସେକେଣ୍ଡ ସେଲ୍ଫ ତା କିଛି ନାହିଁ। ଆମ ଜୀବନ ସେଭଳିଆ କୃଷ୍ଣ ଆମକୁ କେତେବେଳେ ଉପରକୁ ଉଠେଇବେ ଫୋପାଡ଼ିବେ ସେ ଜାଣନ୍ତି, ନାଟୁ ନାଟ୍ୟ ଧରୁ ଯଥା ନଚେଆ କଥା କିଛି କହିପାରିବେନି, ଆମେ ଗୃହସ୍ଥ ବ୍ରହ୍ମଚାରୀ କିଛି କହିପାରିବେନି, ଆରେ ସେଣେ କର୍ମ ନଚୁଛି ଜଣଙ୍କୁ, କିଏ କର୍ମୀ ଲୋକଙ୍କୁ କର୍ମ ନଚୁଛି, ଆମକୁ କିଏ ନଚୁଛନ୍ତି, ସେ କ'ଣ ଆମକୁ ହସିବେ କନ୍ଦେଇବେ, ଏ ପିତା ଭୀଷ୍ମ କହିଲେ ମୁଁ ଯେଉଁ ସମୟରେ ବାହାହେବା କଥା ମୋ ମା ହେଲେ ଗଙ୍ଗା, ମୋ ମା ହେଲେ ଗଙ୍ଗା କିନ୍ତୁ ମୋତେ ଆଣି ସମର୍ପଣ କରିଦେଇଛି, ମୁଁ ଗୋଟେ ମାତୃହୀନ ବାଳକ, ଗୋଟେ ମାତୃହୀନ ବାଳକ, ମାତୃସ୍ନେହ ମୁଁ ପାଇଲି, ରହିଲି ପିତାଙ୍କ ପାଖରେ, ଆଉ ଯେଉଁ ସମୟରେ ମୋର ବିବାହ ହେବା କଥା ବାପାର ବିବାହ ମୁଁ କଲି, ବାପାଙ୍କ ପାଇଁ ମୁଁ ବ୍ରହ୍ମଚାରୀ ହେଲି, ଅଖଣ୍ଡ ବ୍ରହ୍ମଚାରୀ ମୋ ପିତାଙ୍କ ପାଇଁ ହେଲି, ଆଉ ଆପଣ ମୋ ବାପା ତର ମୋତେ ଆବେ, ମୋ ପିତା କାମି ନୁହନ୍ତି, ମୋ ପିତା ଯଦି କାମି ଥାନ୍ତେ ତାହେଲେ ମୋତେ ଅମର ବର ଦେଇନଥାନ୍ତି, ମୋ ବାପା ବି ବର ଦେଇନାହାନ୍ତି, ଆପଣ ମୋ ବାପା ତର ମୋତେ ବର ଦେଇଦେଲେ, କିନ୍ତୁ ମୋତେ ବାପାଙ୍କର ଗୋଟେ କଥାରେ ମୋତେ ଆଜି 400 ବର୍ଷ ଅଟକି ଗଲି, ବାପା କ'ଣ କହିଲି, ବାପାଙ୍କୁ ପ୍ରତିଶ୍ରୁତି ଦେଲି, ବାପା ମୋତେ କହି ନେଇଗଲେ ସତ୍ୟବ୍ରତ ଭୀଷ୍ମ ତୁମେ କୁରୁ ସିଂହାସନ ଦାୟିତ୍ୱ ତୁମ ଉପରେ ରହିଲା, ଏକ ସୁସ୍ଥିର ସିଂହାସନ ଏଠି ଜଣେ ଧାର୍ମିକ ରାଜା କି ବଢ଼େ ବଟା ତୁମ ଉପରେ ଦାୟିତ୍ୱ ରହିଲା, 400 ବର୍ଷ ଆଖିରୁ ଲୋ ଭୋଗିଛନ୍ତି, 400 ବର୍ଷ ବସି କାନ୍ଦୁଥିଲେ, ଗୋଟେ ରାଜା ପାଇଁ ଏ ଦୁର୍ଯ୍ୟୋଧନ ଘଟିବାକୁ ପଡିବ, କିଏ ଏଠି ରାଜା ହବ, ମୁଁ ବ୍ରହ୍ମଚାରୀ ହେଇକି ଆଜି ଘର ଆଜି ମୁଁ ବ୍ରହ୍ମଚାରୀ ହେଇକି ଘର କଥା ବୁଝିଛି, ଆଉ ଏ ବଂଶର ଜଣେ ରାଜା ହବ ବୋଲି ଗୁରୁ ସେବା କେମିତି ଦେଖୁନ ତୁମେ, ଏ ବଂଶର ଜଣେ ରାଜା ହବ ବୋଲି ମୁଁ ଯାଇକି ବ୍ରହ୍ମଚାରୀ ଝିଅକୁ ଧରି ବିବାହ ବେଳେ ଉଠେଇକି ଆଣିଛି, କାଶୀ ରାଜାର କନ୍ୟାକୁ ଉଠେଇକି ଆଣିଲେ ନା ନିଜ ପରାକ୍ରମୀ ସିଏ, ବ୍ରହ୍ମଚାରୀ ଏଟା କରିବନି, ବ୍ରହ୍ମଚାରୀ କ'ଣ କ'ଣ କେମିତି କ'ଣ ଏଇ କାମଟା କରିବ, ପ୍ରପୋଜାଲ ଦେଇପାରିଥାନ୍ତ, ନିଜ ହାତରୁ ଉଠେଇକି ଆଣିଛନ୍ତି, ମୁଁ ଏଇଟା କରିଛି, ସେଥିପାଇଁ ଲଢେଇଟା ହେଲା ନା, ଅମ୍ବିକା କହିଲା ଅମ୍ବା କହିଲା ମୁଁ ତ ଭଲ ପାଇଥିଲି କାହାକୁ, ଶିଶୁପଟ ନା କାହା ଶିଶୁପଟ ନା କାହାକୁ, ହଁ ସାଲୁ ନା କାହାକୁ ଭଲ ପାଉଥିଲେ, ହଁ ମୁଁ ତାକୁ ଭଲ ପାଉଥିଲି, ମୋତେ କାହିଁକି ତୁମେ ଆଣିଲ, ମୁଁ ତ ମୁଁ ବିବାହ ହେବି, ନା ନାଇଁ ମୁଁ ପିତାଙ୍କୁ ପ୍ରତିଶ୍ରୁତି ଦେଇଦେଇଛି, ସମ୍ଭବ ନୁହେଁ। ଜୀବନଟା ତ ଖାଲି ପିତାମହ ଭୀଷ୍ମଙ୍କ ଜୀବନ ଦେଖ, ତୁମେ ଜାଣିଦବ ଜଣେ ମହାଜନଙ୍କ ଜୀବନ କେମିତି ଯାଇଛି। ଆମେ କଣ କହିବା, ଆମେ ତ କର୍ମରେ ଧରିବୁ, ମରିବା କେତେବେଳେ ହିସାବ ନାହିଁ। କର୍ମାଙ୍କୁ ଘାଣ୍ଟିକି ମାରିଦବ, ସେ ଖୋଲି ଖୋଲି ଭଗବାନଙ୍କୁ ମହାଭାରତ ଯୁଦ୍ଧରେ କହୁଛନ୍ତି, ଦେଖନ୍ତୁ ଆପଣ ମୋ ଜୀବନ କଣ ହେଲା, ଧରିକି ଆଣିଲି ଅଭିଶାପ ମୁଁ ଆଜି ପାଇଲି। ଆଉ ସେ ଦେଖି କହିଥିଲେ ନା ମୁଁ ଯେ ପୁରୁଷ ନୁହେଁ କି ନାରୀ ନୁହେଁ, ମୁଁ ତାକୁ ତା ସାଙ୍ଗରେ ଯୁଦ୍ଧ କରିବିନି। ସେ ଭଗବାନ ଶ୍ରୀଖଣ୍ଡି ଆଣି ଠିଆ କରିଦେ, ସେ ଅମ୍ବା ନା ଅମ୍ବା ଯାଇ ତପ କଲେ, ତପ କରିକି ଶ୍ରୀଖଣ୍ଡି ହେଲା, ତା ପାଇଁ ଗୁରୁଙ୍କ ସାଙ୍ଗରେ ଯୁଦ୍ଧ କରିବାକୁ ପଡ଼ିଲା। ନାଇଁ ମୋ ବିବାହ ମୋ ପିତାଙ୍କ ସାଙ୍ଗେ ପ୍ରତିଶ୍ରୁତି ଦେଇଛି ମୁଁ ବିବାହ ହେବେନି, ବିବାହ ହବନି। ଚେଲା କଥା, ଚେଲା କା କଥା ମାନିବ, ଗୁରୁ କଥା। ସିଧା ଗୁରୁ କହିଲେ, ଗୁରୁକୁ ଆପ୍ରୋଚ କଲେ, କହିଲେ ଗୁରୁଦେବ ଆପଣଙ୍କ ଚେଲା ନା ଭୀଷ୍ମ, କୁହନ୍ତୁ ମୋ ହାତ ଧରି କାଣିଛନ୍ତି ବ୍ରହ୍ମଚାରୀ ବିବାହ ହବାକୁ ପଡ଼ିବ। କହିଲେ ଗୁରୁଦେବ ମୁଁ ଏଇଟା କରିପାରିବିନି, ପିତାଙ୍କୁ ପ୍ରତିଶ୍ରୁତି ଦେଇଛି, ନ କରିପାରିବ ତାଙ୍କ ଯୁଦ୍ଧ କରିବାକୁ ପଡ଼ିବ, କରିବି। ପ୍ରଣାମ କରି ଯୁଦ୍ଧ କଲେ, ଧର୍ମ ଯୁଦ୍ଧ। ଇଏ ହେଲା ତାଙ୍କ ଜୀବନ, ସେଇ ଅଧ୍ୟାୟ ସରିଗଲା। ପୁଣି ଯାହା କରିଥିଲେ ବଂଶକୁ ରକ୍ଷା କରିବା ପାଇଁ ସରିଗଲା। ସତ୍ୟବତୀ କହିଲେ ତୁମେ ବିବାହ ହବ, ସତ୍ୟବ୍ରତ କହିଲେ ନା ସେସବୁ ନା ସତ୍ୟବତୀ ପିତାମହ ବିଷ୍ଣୁ କହିଲେ ମୋ ପାଇଁ ତ ବାହା ହେଲା ନା କାଇଁ ବାହା ନ ଏ ବଂଶରେ ତ କିଏ ବଂଶ, ତୁମେ କହିଛ ପିତାଙ୍କ ପ୍ରତି ଏଠି ଜଣେ ରାଜା ଦେବ ବୋଲି, ଏ ବଂଶ ତ କଣ କିଏ କିଏ କଣ ଅମ୍ବା ଅମ୍ବି କାମ୍ବାଳିକା ଭିତରୁ ପରେ ଆସିଲେ ବୋଧେ, ତା ପୂର୍ବ ଇତିହାସ ଏଇଟା ବୋଧେ। ସତ୍ୟବତୀ କହିଲେ ଦେଖ ତୁମେ ବିବାହ ହବାକୁ ପଡିବ ନା କାହିଁକି ନା, ଏ ବଂଶରେ କିଏ ରହିବ କିଏ, ହଁ ମରିଗଲେ ତାଙ୍କୁ ଜଖମା ହେଲା ନା କଣ, ଜଖମା ହେଲା ଆଉ ଜଣଙ୍କୁ ଜଖ ମାରିଦେଲା, କିଏ ନାହାନ୍ତି। ପିତାମହ ଭୀଷ୍ମଙ୍କୁ କହିଲେ, ପିତାମ ଭୀଷ୍ମ ଡାକିଲେ କୋଠରି ଭିତରକୁ, ମୁଁ ପଢୁଥିଲି ଅର୍ଜୁନ ମହାଭାରତ, ଏତେ ସୁନ୍ଦର ସତ୍ୟବତୀ କହୁଛନ୍ତି, ପୁତ୍ର କର୍ତ୍ତବ୍ୟ, ପୁତ୍ର ମା ଦୃଷ୍ଟିରେ ପୁତ୍ର ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ ଯିଏ ବି ହଉ, ତା ହୃଦୟ ସବୁ ମାତୃତ୍ୱର ସ୍ନେହରେ ପରିପୂର୍ଣ୍ଣ। ଆଉ ମୁଁ ତୁମକୁ କେବେ ଅଲଗା ଦୃଷ୍ଟିରେ ଦେଖିନି, ଆଉ ତୁମ ପାଖରେ ମୁଁ ସବୁଠୁ ନତମସ୍ତକ ହେଇଛି, କାରଣ ମୋତେ ସବୁବେଳେ ଗୋଟେ ଗିଲ୍ଟି ଫିଲ୍ ହୁଏ, କ'ଣ କୁହାଯିବ ଓଡ଼ିଆରେ, ମୋତେ ଗୋଟେ ଦୋଷୀ ଭାବନା ଆମର ଆସେ, ମୁଁ ତୁମ ପାଇଁ ମୋ ଜୀବନଟା ନଷ୍ଟ ହେଲା, ମୋ ପାଇଁ ତୁମ ଜୀବନଟା ନଷ୍ଟ ହେଲା, କାହିଁକି ସେ ତ ବିବାହିତ ହେଲା ଭୀଷ୍ମଦେବ, ମୁଁ ତୁମ ବାପାଙ୍କୁ ଭଲ ପାଉଥିଲି ବୋଲି, ତୁମେ ଆଉ ମୋର ଡିମାଣ୍ଡ ଥିଲା ମୋ ପିତାଙ୍କର ମୋ ପୁତ୍ର ହିଁ ରାଜା ହବ, ସେଥିପାଇଁ ତୁମେ ଆଜି ବ୍ରହ୍ମଚାରୀ ରହିଲ, କିନ୍ତୁ ମୁଁ ଆଜି ଯେହେତୁ ଅନୁମତି ଦଉଛି ତୁମେ ବିବାହ ହବ, କହିଲେ ମା ଏଟା ହବନି, ଏଇଟା ହେଇପାରିବନି, ଏଇଟା ହେଇପାରିବନି, ଆଉ ଯଦି ବିବାହ ନ ହବ ତାହେଲେ ରକ୍ଷା କର, କହିଲେ ଠିକ ଅଛି ମୁଁ ରକ୍ଷା କରିବି। ତାପରେ କହିଲେ ନା ବେଶ ତୁମଟା କିଏ ଆଣିଲେନି, ଆସନ୍ତୁ ଇଏ ସ୍ତ୍ରୀ ଗୁଡା ଅଛନ୍ତି, ପୁଅଟା ମରିଗଲେ ରାଣୀ ଗୁଡା ଅଛନ୍ତି ଚାଲିଗଲେଣି, ଆଉ ସେଠୁ ବିଦୁର ଆସିଲେ ଦାସୀଙ୍କ ପାଖରୁ, ଇଏ ଧୃତରାଷ୍ଟ୍ର ଆଉ ଇଏ ଆସିଲେ କଣ ତାଙ୍କ ନା ପାଣ୍ଡୁ ଆସିଲେ, ବେଶ ତୁମେ ଡାକିଲେ ଆଉ କହିଲେ ଇଏ ବୁଦ୍ଧି ଦେଲେ ଭଗବାନଙ୍କର ଐକାନ୍ତିକ ଭକ୍ତ ନା, କହିଲେ ଦେଖନ୍ତୁ ଆପଣ ମୋତେ କୁହନ୍ତୁନି ମୁଁ ତ ଭାବିନି, କିନ୍ତୁ ଆପଣଙ୍କ ପୁଅ ପାଖରେ ଶକ୍ତି ଅଛି, ଆପଣ ଡାକନ୍ତୁ। ଜୀବନଟା ତ ସହଜ ହେଇକି ଆମେ ଭକ୍ତ ହେଲା ଭାଉଜ, ଆମେ ଆରେ ଆମକୁ କୃଷ୍ଣଙ୍କ ସାଙ୍ଗରେ ଖେଳିବେ, କର୍ମଫଳ ଦେଲେ ମରିବା, ଆମେ କୃଷ୍ଣ ଆମ ସାଙ୍ଗରେ ଖେଳିବେ। ଆଉ ସେ କହିଲେ ଦେଖ ପିତାମହ ଭୀଷ୍ମ କହୁଛନ୍ତି ଲାଇଫ୍ ହିଷ୍ଟ୍ରି ପୁରା କହୁଛନ୍ତି ତାଙ୍କୁ, ସେକଥା କମେଣ୍ଟରେ ଲେଖିଛନ୍ତି, ସେଟା ସରିଗଲା। ଯେଉଁଦିନ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ମୋର ସମ୍ପୂର୍ଣ୍ଣ ଇଚ୍ଛା ଥିଲା ମୁଁ ରହିବି କାହା ପକ୍ଷରେ, ପାଣ୍ଡବମାନଙ୍କ ପକ୍ଷରେ, ମା ଛାଡ଼ିବି ଦଳ, ସ୍ତ୍ରୀ ନିଶ୍ଚିତ କରିଦେଇଥିଲେ ମୁଁ କେବେ ବି ମୁଁ ଚାହୁଁଛି ସିଂହାସନ, କିନ୍ତୁ ମୁଁ ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିପାରିବିନି, ମୁଁ କ୍ଷେତ୍ର ଧର୍ମ ଜାଣିଛି ମୁଁ କେବେ ଅର୍ଜୁନ ସାଙ୍ଗରେ ପାଣ୍ଡବମାନଙ୍କ ସହ ଯୁଦ୍ଧ କରିପାରିବିନି, ମୁଁ ଯାହାଙ୍କ ପାଇଁ ଅନ୍ୟରେ ଜୀବନ ସାରା ଲଢ଼ିକି ଆସିଛି ତାଙ୍କ ସାଙ୍ଗରେ ଯୁଦ୍ଧ କରିବି, ମୋତେ କରିବାକୁ ପଡ଼ିଲା, କିଏ କଲେ ଏଇଟା, ଆପଣ କରିଛନ୍ତି, ଆପଣ ଆପଣ ମୋତେ ସେଇଠି ରଖିଲେ, ପ୍ରତିକୂଳ ପରିସ୍ଥିତିରେ ମୋତେ ରଖିଲେ, ଆଉ ମୋତେ କ'ଣ କଲେ, ମୋ ତାଙ୍କର ଦେଖିବା କଥା ମୋ ଜୀବନଟା କେମିତି ଯାଇଛି, କେତେ ସୁଖ ଦୁଃଖରେ ଖେଳରେ। ଆମେ କ'ଣ କହୁଛୁ, ମୁଁ ହରେକୃଷ୍ଣ ଭକ୍ତ ହେଲେ ଇସ୍କନ ଆସୁଛି ଦୁଃଖ, ମହାଜନ ଜୀବନ ଦେଖୁନା ତାଙ୍କୁ କୃଷ୍ଣ କେମିତି ଖେଳୁଛନ୍ତି, ମୋର କାହିଁକି ପ୍ରୋବ୍ଲେମ ହେଉଛି, କ'ଣ ପ୍ରୋବ୍ଲେମ, କିଛି ପ୍ରୋବ୍ଲେମ ନାହିଁ, କୃଷ୍ଣ ଖେଳିବା ଆମ ସାଙ୍ଗରେ ଖେଳୁ। କହିଲେ ମହାଭାରତ ଯୁଦ୍ଧ ହେଲା, ଆପଣ ଯେଉଁଟା କେବେ ବି ଜୀବନରେ କରିନଥାନ୍ତେ ସେ ହିଁ କଲେ, ବିଶ୍ୱ ପ୍ରସିଦ୍ଧ ପ୍ରତିଜ୍ଞା ମୋ ପାଇଁ ଆପଣ ଆଜି ମୋତେ ବଡ଼ କରିଦେଲେ, ଯେ ମୁଁ କ'ଣ ହେଲି, ଯେ ଏତେ ବଡ଼ ନୈଷ୍ଠିକ ଭକ୍ତ ଆଜି ଭଗବାନ ତାଙ୍କ ପାଇଁ ପ୍ରତିଜ୍ଞା ଭାଙ୍ଗିଦେଲ, ମୋତେ ବଡ଼ କରିଦେଲ, ନେକ୍ସଟ ମୋମେଣ୍ଟରେ କ'ଣ କଲ, ଜଗତରେ ମୋତେ ବାପି ବୋଲି ପ୍ରତିଷ୍ଠା କରିଦେଲ। ଆଜି ସମସ୍ତେ କହୁଛନ୍ତି ଯେ ପିତାମହ ଭୀଷ୍ମ ଦ୍ରୌପଦୀଙ୍କର ବସ୍ତ୍ରହରଣ ବେଳେ ନୀରବ ରହିଥିଲେ ତାର ପ୍ରତିକ୍ରିୟା ସ୍ୱରୂପ ଶଯ୍ୟାରେ ଶୋଇଛନ୍ତି, ମତେ ପାପି କରିଦେଲେ, ମତେ ବଡ କରିଦେଲେ ଗୋଟେ ଗୋଟେ ଷ୍ଟେଜରେ, ଆଉ ଗୋଟେ ଷ୍ଟେଜରେ ମତେ ଶରଶଯ୍ୟାରେ ଶୋଇଦେଲେ, ପୁଣି କାହା ଦ୍ୱାରା ମାରିଲେ, ମୋର ଅତି ପ୍ରିୟ ଶିଶୁ ଦ୍ୱାରା। ଆପଣ ମୋ ସାଙ୍ଗରେ ଏମିତି ଖେଳିଛନ୍ତି ନା? ଏଇଟା କାହା କହୁଛନ୍ତି? ଯୁଧିଷ୍ଠିର କହୁଛନ୍ତି। ଯୁଧିଷ୍ଠିର ତୁ ଯୋଉ ବୁଦ୍ଧି ଖର୍ଚ୍ଚ କରୁଛୁ ରାଜା ହବୁନୁ, ଏଇଟା କୃଷ୍ଣକୁ ବୁଝିପାରିବନି, ତମେ ଚେଷ୍ଟା କରନି କୃଷ୍ଣଙ୍କୁ ବୁଝିବା ପାଇଁ, କେବଳ ଏତିକି ଜାଣ ତାଙ୍କ ଇଚ୍ଛା କରୁଛୁ, ସେ ଯାହା କରୁଛନ୍ତି, ଯାହା କୃଷ୍ଣ କରୁଛନ୍ତି ମୋର ଭଲ। କାହିଁକି ମତେ ରଖିଛନ୍ତି, କାହିଁକି ବଞ୍ଚଉଛନ୍ତି, କାହିଁକି ଆମେ ସନ୍ନ୍ୟାସୀ ହେଇଛେ, କାହିଁକି ତୁମେ ବ୍ରହ୍ମଚାରୀ ହେଇଛ, କିଏ ଗ୍ରସ୍ତ ହେଇଛି, ମୁଣ୍ଡ ଖର୍ଚ୍ଚ କରନି କିଛି, ସେ କୃଷ୍ଣଙ୍କ ପାଦ ତଳେ ପଡ଼ିଯାଅ, ଯେମିତି ତୁମେ ନବା କଥା ମତେ ନେଇକି ଚାଲ। ଏଇଟା ସରଳ ଜିନିଷ, ଆଉ ବେଶୀ ମୁଣ୍ଡ ଖର୍ଚ୍ଚ କରନି। ଫିଲୋସଫି ଯେତେ ଜାଣିଛ ଜାଣିଥାଅ, ପ୍ରଭୁ ମତେ ବସାନ ଆପଣ କେମିତି ଖେଳିବା କଥା ଖେଳନ୍ତୁ, ବାଘ ମତେ ବାଘର କୂପରେ ଖେଳିବେ, ଛେଳି କରିକି ଖେଳେଇବେ, କି ସିଂହ କରିକି ଖେଳେଇବେ, ସେଟା ଆପଣଙ୍କ କଥା। ଯାହା କହିଲେ ବି ମୁଁ ଆପଣଙ୍କ ଅଧୀନ ରହିଛି। ମତେ ପରାକ୍ରମୀ ବ୍ୟକ୍ତି କରିପାରନ୍ତି, ଅତିହୀନ ବ୍ୟକ୍ତି କରିପାରନ୍ତି, କିନ୍ତୁ ମୋ ଜୀବନ କିଛି ନାହିଁ। ଆଉ ଶେଷକୁ ସେ କହିଲେ ମହାଭାରତ ଯୁଦ୍ଧ ସରିଗଲା, ମତେ ପାପୀ ବୋଲି ଜଗତ ଲୋକ ଜାଣିଲା ଭଳିଆ ଲାଗିଲା, ଆଉ ମତେ ବଡ଼ କରିବା ପାଇଁ ଆଜି ମୁନିଋଷିମାନେ ସବୁ ହୋଇଛନ୍ତି, ମୋ ମୁହଁରୁ ପ୍ରବଚନ ଶୁଣୁଛନ୍ତି ଠିଆ ହେଇକି, ମୋ ମରଣ କାଳରେ ମତେ ଦେଖା ଦେବାକୁ ଚାଲି ଆସିଲେ, ଆଉ ସବୁ ମୁନିଋଷିଙ୍କ ଆଗରେ ଆଜି ମୋ ମୁଖରୁ ପ୍ରବଚନ ଶୁଣୁଛନ୍ତି, ଆଉ ଜଗତରେ ଦେଖାଉଛନ୍ତି। ଦେଖ ମୁଁ ଅର୍ଜୁନଙ୍କୁ ବୁଝିଦେଇ ପାରିଲି, କିନ୍ତୁ ଯୁଧିଷ୍ଠିରଙ୍କୁ ବୁଝେଇ ପାରିଲିନି, କିନ୍ତୁ ପିତାମହ ଭୀଷ୍ମ ବୁଝିଦେଲି, ମୁଁ ଆପଣ କେସ୍ ମୁଁ ଜାଣିଛି। ଜୀବନ ଆମ ଜଣେ ଭକ୍ତର ଜୀବନ ଏଇଟା, ସେ ନିଷ୍କାମ କର୍ମ କରିବା ଦରକାର, ସେ ଜାଣିନି କାଲି କୃଷ୍ଣ ତା ସାଙ୍ଗେ କଣ କରିବେ। ଦ୍ରୌପଦୀ ଯଦି ଗୋଟିଏ ଷ୍ଟେଜକୁ ଚିନ୍ତା କରିଥାନ୍ତେ, ସେ ସେଇଠୁ ଖସିଥାନ୍ତି। ବସ୍ତ୍ରହରଣ ଦିନଠାରୁ ସେ ପତିଙ୍କୁ ଛାଡ଼ିଥାନ୍ତେ, ନହେଲେ କ'ଣ କରିଥାନ୍ତେ, କୃଷ୍ଣ ଛାଡ଼ିକି ପଳେଇଥାନ୍ତେ, ପୁତ୍ର ଚାଲିଗଲେ, ଜୟଦ୍ରଥ ନେଇଗଲା। ତାଙ୍କ ଜୀବନରେ ଯେତେ ଯେତେ ଇନ୍ସିଡେଣ୍ଟସ୍ ହେଇଛି, ଯେତେ ଯେତେ ଘଟଣା ଗୁଡ଼ିକ ହେଇଛି, ଦେଖ ସେମାନେ କେମିତି ସ୍ଥିର ରହିଛନ୍ତି। ଏସେ ଜାଣିଛନ୍ତି ଏଇଟା ହେଉଛି ଜୀବନର କ'ଣ କୁହନ୍ତି, ଏଇଟା ପାର୍ଟ ଅଫ୍ ଲାଇଫ୍, ଇଂଲିଶରେ କୁହନ୍ତିନି, ଏଇଟା ମୋ ଜୀବନର ଗୋଟେ ପାର୍ଟ, ଆମର ଏଇଟା ଜୀବନର ଗୋଟେ ପାର୍ଟ। ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ, କେତେବେଳେ ଉପରକୁ ଉଠେଇବେ, କେତେବେଳେ ତଳକୁ ପକେଇବେ, ଏଇଟା ଆମ ଜୀବନର ଗୋଟେ ପାର୍ଟ। ଗୋଟେ ଜବ୍ ନେଇଯାଉ, ଡିଭୋଟି ମାନେ ଗୋଟେ ଜବ୍ ନେଇଯିବା ଦରକାର, ଏଇଟା ମୋର ଜବ୍ ଭଳିଆ ହବ, ଅଫିସର କେତେବେଳେ ଗାଳି ଦେବ, କେତେବେଳେ କ'ଣ ହେଟା କୁହନ୍ତି ମିଳେ ଅଧିକା, କ'ଣ ହେଟା ବୋନସ୍ ମିଳିବ, ହବ ଏଇଟା, କେତେବେଳେ ସମ୍ମାନ ଦେଇଦେବ, କେତେବେଳେ ଫୋପାଡ଼ ଦେବ, କିନ୍ତୁ ଆମେ ନିଷ୍କାମ, ମୋତେ କରିବାକୁ ପଡ଼ିବ କରିବି, ବାସ ଚାଲ, ତା ଭିତରେ ଆସିପାରେ ମାନ ଅପମାନ ସୁଖ ଦୁଃଖ ଆସିବ। କିନ୍ତୁ ଇନ୍ଦ୍ର ତୃପ୍ତି ହେଲା ଯଦି ତାଙ୍କ ଇଚ୍ଛାକୁ ଛାଡ଼ିକି ଆମେ କିଛି ଇଚ୍ଛା କାମ କରିବା, ଯେତେବେଳେ ଆମେ ଗୁରୁକୃଷ୍ଣଙ୍କ ଇଚ୍ଛାକୁ ଛାଡ଼ିକି କିଛି କାମ କରିବା, ଏଇଟା ଇନ୍ଦ୍ର ତୃପ୍ତି। ଯେମିତି ଅର୍ଜୁନ ଜଣାପଡ଼ୁଛି ସ୍ପିରିଚୁଆଲ ଅହିଂସା କରିବେ, କିନ୍ତୁ ଏଇଟା ଇନ୍ଦ୍ର ତୃପ୍ତି ନାହିଁ, ଆମର କିଛି ସୁଖ ନାହିଁ, କେଉଁଟା ଆମର ମଙ୍ଗଳ ହବ ସେ ଯାହା କରିବେ। ମୌଳିକ ନୀତି ଉଭୟ ଦିଗରୁ ବିଚାର କଲେ ମୌଳିକ ନୀତି ହେଲା ଇନ୍ଦ୍ର ତୃପ୍ତି। ଆତ୍ମୀୟ ସୃଜନ ଭାଇବନ୍ଧୁ କୁଟୁମ୍ବମାନଙ୍କୁ ଜୟ କରିବା ଦ୍ୱାରା ଯେଉଁ ସୁଖ ମିଳିବ, ଏ ଉଭୟ ସୁଖ ଇନ୍ଦ୍ର ତୃପ୍ତି ଉପରେ ଆଧାରିତ, କାରଣ ଏଦ୍ୱାରା ଜ୍ଞାନ କର୍ମକୁ ବଳି ଦିଆଯାଇଛି। ତେଣୁ ଶ୍ରୀକୃଷ୍ଣ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ତାଙ୍କର ପିତାମାଙ୍କ ଶରୀରକୁ ବିନାଶ କରିବା ଦ୍ୱାରା ସେ ତାଙ୍କର ଆତ୍ମାକୁ ବିନାଶ କରୁନାହାନ୍ତି, ଏବଂ ସେ ପୁଣି ବୁଝାଇ କହିଛନ୍ତି ଯେ ସମସ୍ତ ବ୍ୟକ୍ତି ଏପରିକି ଭଗବାନଙ୍କ ସମସ୍ତ ବ୍ୟକ୍ତି ଶାଶ୍ୱତ ଭାବେ ଜଣେ ଆତ୍ମା ଅଟନ୍ତି, ସେତୀତରେ ଜଣେ ଆତ୍ମା ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ, କାରଣ ଆମେମାନେ ସମସ୍ତେ ଶାଶ୍ୱତ ଭାବେ ଜଣେ ଜଣେ ଆତ୍ମା ଅଟୁ, କେବଳ ଆମେମାନେ ଏ ଶରୀରର ପୋଷାକକୁ ବିଭିନ୍ନ ପ୍ରକାର ଦେବକୁ ବଦଳାଉଛୁ, ଯାହା ସବୁ ଆତ୍ମାର ସ୍ଥିତିଟାକୁ ଏଠି ବୁଝାଉଛନ୍ତି ଯେ ଭଗବାନଙ୍କର ଇମ୍ପ୍ରେସନ୍ସଟା କ'ଣ ଥିଲା, ଭଗବାନ କ'ଣ କହିବା ପାଇଁ ଚାହୁଁଥିଲେ, ଅର୍ଜୁନ ଉପରେ କ'ଣ ଇମ୍ପ୍ରେସନ୍ ଦେବା ପାଇଁ ଚାହୁଁଥିଲେ। ତୁମେ ନିଷ୍କାମ ହିଁ କର୍ମ କର, ସେ ମରିନାହାନ୍ତି, ସେ ଆତ୍ମା, ଆଜି ମରିଗଲେ ବି ଆତ୍ମା ହିଁ ରହିବେ, ପୂର୍ବରୁ ଆତ୍ମା ଥିଲେ, ବର୍ତ୍ତମାନ ଆତ୍ମା ହିଁ ରହିଛି, ଶରୀର ମୃତ୍ୟୁବରଣ କରୁଛି, ତୁମେ ନିଷ୍କାମ ଭାବରେ ଯୁଦ୍ଧ କର, ତୁମର ଧର୍ମ ଏଇଟା ଆରମ୍ଭ ହେଲା ନିଷ୍କାମ କର ବୁଦ୍ଧି ଯୋଗୁଁ, ଏଇଟାକୁ ନିଷ୍କାମ କର୍ମ ଯୋଗୁଁ କୁହା, ଏଇଟା ବହୁତ ଭଲ ଭାବରେ ଆମକୁ ବୁଝିବାକୁ ପଡ଼ିବ। ଯଦି ଆମର ଆକ୍ଟିଭିଟିଜ ଯେଉଁଗୁଡ଼ାକ ସବୁ ରହିଛେ ନା, ଯେମିତି ଆମେ ସେବା, ଆମ ଗୋଟେ ସେବା କହୁଛେ, ବାହ୍ୟତାଟା ଗୋଟେ କର୍ମ, ଧାନ ଚାଷ କରିବା, ପରିବା ରୋଷେଇ କରିବା, ଫୁଲମାଳ କରିବା, ଏଇଟା କର୍ମ, ଗୁଡ଼ା ଲୋକ ଆଉ କର୍ମ କହିବେ ନା, ଆମେ ସେବା କାହିଁକି କହୁଛେ। ନିଷ୍କାମ ଭାବରେ କର୍ମଟା କଲେ ଏଇଟା ସେବାର ଫଳଟା, ଏଇଟା ସେବା ହେଲା। କର୍ମରେ କ'ଣ, କର୍ମଟା ହେଲା ଯେଉଁଥିରେ ନିଜ ସୁଖର ବାସନା ଥାଏ ବା କିଛି ପ୍ରାପ୍ତିର ଆଶା ଥାଏ, ସେଇଟା କର୍ମ। ଯେଉଁ କର୍ମଟା ଭଗବାନ ପାଇଁ କର୍ମର ଆଉ ଗୋଟେ ରହିଲା, ନିଜ ପାଇଁ କରାଯାଉଛି ଆଉ ନିଜର ସୁଖ ବାସନା ରହୁଛି, ଯେତେବେଳେ ଭଗବାନ ପାଇଁ ଆମେ କରୁଛେ ନିଜର ସୁଖ ବାସନା ରହୁନି, ତାର କାମ କ'ଣ ହେଲା, ସେବା, ସେଇଟା ହେଲା ଭକ୍ତିର ଆରମ୍ଭ, ସେଇଟା ଭକ୍ତି ଯୋଗ, ଚିତ୍ତ ଶୁଦ୍ଧି ଆସିବ, ତାପରେ ଧୀରେ ଧୀରେ ଉପରକୁ ଆମେ ଉଠିବା, ଭଗବାନ ଏଠୁ ଆରମ୍ଭ କରିବେ। ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ନିଷ୍କାମ କର୍ମ ଯୋଗଟା। ଏଇଟାକୁ ସେଥିପାଇଁ କର୍ମଯୋଗଟାକୁ ଛଅଟି ଅଧ୍ୟାୟରେ ନିଷ୍କାମ କର୍ମଯୋଗ ପ୍ରତିପାଦ କରିବେ, ତାପରେ ଭକ୍ତି କହିବେ, ତାପରେ ପୁଣି ଜ୍ଞାନର କନ୍କ୍ଲୁଜନ୍ କରିବେ। हरे कृष्ण जय भगवद गीता की जय। श्रील प्रभुपाद गुरुदेव की जय। निताई गौर परमानंदे हरि हरि बोल। हरे कृष्ण।